वासुदेवाय।
ओम नमो भगवते वासुदेवाय।
श्रीमद्भागवतम सप्तम स्कंध चतुर्थाध्याय श्रवण प्रहलाद महाराज
भगवत कृपा रूप प्रभुंकर प्रदत्त जो गुण से गुण को वर्णना करुछंदि। जहार कृपा प्राप्त है भगवान कृपा प्राप्त है जे गुरु नारद कृपा प्राप्त है कृष्ण कृपा प्राप्त है प्रहलाद महाराज सब गुण लाभ करिसंदि। से गुण को आज निज शिष्यर गुण को गुरु आज निज मुखरे कहुछंदि। बहुत गर्व करथले प्रहलाद महाराज नारद मुनिंकर बहुत बड़ा गर्व थिला। गर्व अर्थ कृत्य कृत्य मन करथले एवळी शिष्य को से पाइथिले दुई जन को बालक अवस्था जो मैंने भगवान को वश करते ध्रुव और प्रहलाद केवल गुण वर्णना कर
उद्विग्न चित्तो व्यसने सुनिस्पृहम श्रुते सुदृष्टे सुगुणे सुवस्तु दृक् दंतेन्द्रिय प्राण शरीर धीशदम प्रशांत काम रहिता सुर सुरा
उद्विग्न चित्तो व्यसने सुनिस्पृहा। प्रहलाद महाराजंकर गुण कहते न उद्विग्न चित्त कौन सी अवस्था चित्त उद्विग्न न हो ना चित्त स्थिर रहा सम अवस्था जोड़ा कह जाए भक्ति जो सम अवस्था जन प्राप्त हव गुणर चांचल्यता रही विशेषकर रज गुण तम गुण रही गुणर चांचल्यता जिते रर्थात जिते रज गुण आविष्ट हम तम गुण आविष्ट हम से समय चित्त चांचल्य बेस हम रजगुणार काम है सब तुम गुणटा को तुम चित्तटा को सब क्षोभित कर चांचल्य कर चंचलता से या कर रजगुण यहाँ काम तुम गुण राम तो आच्छन्न करदेव पूरा तुमको आच्छन्न कर रख रजगुण जो आम कलिजुग प्रायत राजसिक आहार राजसिक चर्चा राजसिक क्रिया राजसिक बेश से बहुत विपद साधारण साधक मान बहुत विपद महाप्रभु शिक्षा रे महाप्रभु जो शिक्षा देले से शिक्षा टी बहुत सावधान शुणा पड़ो ये उद्विग्न चित्त चित्त सब उद्विग्न होद्विग्न मान कौन दुख आसला मान कि समस्या आसला मान भांगी पड़ी सुख आसला मान उत्फुल्लित होता उद्विग्न चित्त आ विशेषकर दुख बेले भांगी पड़ा समस्या को सम्मुखीन कर शक्ति जीवर ना जो मैंने भगवत समर्पित आत्मा सेमानंकर जीवन गोटे हृदय जीवन पथ सी जिते कंटकित भितर गले सुधा जब पांडव मैंने आचार्य मैंने बहुत कंटकित पथ भले लगे कि उद्विग्न हम कारण जहाँ सब इच्छा कृष्ण इच्छार जगत सबकि जन उद्विग्न रोच मान तार शरणागतर अभाव आम शरणागति जिते कमीज भगवान पाखे विश्वास जिते कमीज आम उद्विग्न से उद्विग्न अर्थ कौन निजा निजार चिंतार दायित्व सब निज मुंड चली आस यही दुटा पार्थक्य जीवन दुटा पार्थक्य जन हूँ साधारण लोक आ जन हूँ भक्त साधारण लोक जीवन में सबकि कलापर भी कर्म को ठीक ठीक कलापर भी सब चिंता रोज उद्विग्न रोज कहीं से चाहिए मोर जीवन समस्या को मुझे समाधान कर उद्विग्न रोज देहटा को आत्मज्ञान कर देह सुख से सुखी भावुच्छे से उद्विग्न रही भक्तर जीवन अलग से जाने शरीर जहाँ कि आसले भी ये किसी मुझे हूँ आत्मा ना मो भगवान सहित मत संपर्क स्थापन करवाक पड़ो मान जो वस्तु नुहे जो थे गोटे जीव को सुख दे पार ना से गोटे कर्मी लोक से सत्य बोली ज्ञान कर असत्य वस्तु जार जिते मती रहे सी तो जापर असत्य वस्तु नित्य बोली ज्ञान कला मैं तार सब उद्विग्न टी कौन है मैंने उद्विग्न आस भगवान पाखे जार मन रही कहीं उद्विग्न हो शरणागति ना भगवान चरण शरण ना के तुम स्थिर हो पार स्थिर रही पार गोटे स्थिर लोक मान जीवन से स्थिर स्थिरता सत्व गुण से आसे सत्व गुण स्तर को नगला तुम स्थिरता रही कि तो सब चांचल्य दुष्टा रोच सात्विक भावना आसो सब आहार सात्विक हो चिंताधारा सात्विक हो प्रोग्राम पूरा सात्विक ना भगवान पूरा एकादश स्कंद विश्वनाथ चौक ठाकुर बहुत कमेन्ट्री लिखे भगवान निजे कहते सत्य गुण न आसे कई जन आध्यात्मिक स्तर को आसपार से सब लिखुच आहार लिखुच संघ उपलब्ध कौन कौन पालन कर कौन कौन कह ସବୁ ଜିନିଷକୁ ଲେଖୁଛନ୍ତି, ବହୁତ କନେକ୍ଟେଡ଼। ଆଜି ଭକ୍ତିଦାନ ସୃଷ୍ଟାକୁ ସେ କଥା କହିଲେ, ଆଜି ପଢ଼ୁଥିଲେ ମୁଁ ତାଙ୍କର ଗୋଟେ ଛୋଟ ସର୍ଟ ଲେକ୍ଚର୍ଟା ପଢ଼ୁଥିଲି, କେତେ ବଢ଼ିଆ କଥା ଲେଖିଛନ୍ତି ସେ। ଅତ୍ୟାହାର ପ୍ରାୟ ଶସ୍ୟ ପ୍ରଚାର ନାହିଁ ସାର୍, ଭଲ ନା ଖାଇବାର ଭଲ ନା ପରିବେ, କେତେ ବଡ଼ ବଡ଼ ସେ ଭଗବାନଙ୍କର ଲୋକ ସେ ସେ ଯେଉଁ କଥା କହିଛନ୍ତି ବର୍ତ୍ତମାନ କ'ଣ ତୁମେ କେଉଁଠି ଖୋଜିଲେ ପାଇବନି, ସେ ଯେଉଁ ତତ୍ତ୍ୱ କହିଛନ୍ତି ଭଲ ନା ଖାଇବାଟା, ଭଲ ଯେଉଁ ଖାଇବାର ଇଚ୍ଛାଟା ତୁମର ତୁମେ ନିଜର କ୍ଷତି କରିଦେଉଛ, ପରର କିଛି କ୍ଷତି କରୁନ କିଛି, ଠିକ୍ ଏଇଟା ଏଇଟା ମନା ହେଉଛି। ଭଲ ଖାଇବା ଦ୍ୱାରା କ'ଣ କରୁଛେ ଆମେ, ପରର କିଛି କ୍ଷତି କରୁଛେ କି, ଆମ ନିଜର କ୍ଷତି କରିଦେଉଛେ, କିନ୍ତୁ ତା ଅପେକ୍ଷା ଗୋଟେ କ୍ଷତି କରିଦେଲେ କ'ଣ, ଭଲ ନା ଖାଇବା ଆର୍ ଭଲ ନା ପରିବ, ଭଲ ନା ପରିବ ଯେଉଁଟା ରହିଲା ସେଇଟା ଦୁଇ ଜଣଙ୍କର କ୍ଷତି କରିଦେଲ, ତୁମର ନିଜର କ୍ଷତି କଲ, ତୁମର ଭୋଗ ବିଳାସ ରଜଗୁଣଟା ବଢ଼େଇଲ, ଆଉ ଅନ୍ୟ ଗୋଟେ ଲୋକକୁ ଆକର୍ଷିତ କଲ, ତା ମନକୁ ଚଞ୍ଚଳ କଲ, ସେ ସିଧା ଲେଖି ଦେଉଛନ୍ତି କଥା। ଆଉ ତା ଅପେକ୍ଷା ଆହୁରି ଡେଞ୍ଜର, ଭଲ ନା ଖାଇବ ଭଲ ନା ପରିବ, ତାପରେ କ'ଣ କହିଲେ ଗ୍ରାମ୍ୟ କଥା ନା ଶୁଣିବ, ୟା ଅପେକ୍ଷା ବିପଦ ଏଟା ଆହୁରି, ଯେତେ ଭଲ କଲେ ତାର କ୍ଷତି କଲା, ଯେ ଭଲ ପିନ୍ଧିଲା ସେ ନିଜର କ୍ଷତି କରୁଛି, ଅନ୍ୟକୁ ବି ଗୋଟେ ଅସୁବିଧାରେ ପକାଉଛି, ତାପରେ କ୍ଷତି ହେଲା କ'ଣ, ଗ୍ରାମ୍ୟ କଥା ନ ଶୁଣିବ, କେବେ ଗ୍ରାମ୍ୟ କଥା ଶୁଣିବନି। ଗ୍ରାମ୍ୟ କଥା କ'ଣ, ମାନେ କୃଷ୍ଣ ଇତର ବାର୍ତ୍ତା, କିଏ ଖାଇଗଲା କିଏ ନେଇଗଲା ଏଠି ହେଲା ସେଠି ହେଲା, ଏସବୁ ଗ୍ରାମ୍ୟ ବାର୍ତ୍ତା, ଗ୍ରାମ୍ୟ ବାର୍ତ୍ତା ଏଥିରେ କ'ଣ ହବ, ଏଥିରେ ସବୁ ପ୍ରକାର କ୍ଷତି ସେ ଲେଖୁଛନ୍ତି। ଶୁଣିବ ବି ନାହିଁ, ଶୁଣିଲା ମାନେ ତୁମ ଚିତ୍ତ, ଏଇ ଯେଉଁ ପଡ଼ିଛି ନା ଉଦ୍ବିଗ୍ନ ଚିତ୍ତ ଗୁଡ଼ା ସବୁ ବିଭିନ୍ନ କଥା ଆସିବ, ତା ଉପରେ କ'ଣ ଦେଲା ସେ କହିଲେ, ତାଠୁ ବଡ଼ କ୍ଷତି ହେଲା ଗ୍ରାମ୍ୟ କଥା ନା କହିବାରେ ଆହୁରି କ୍ଷତି। ସେ ପୁରା ଷ୍ଟେପ୍ ବାଇ ଷ୍ଟେପ୍ ଲେଖିଥିଲେ, ଯେତେବେଳେ କହିଦେଲ ସେ ପୁରା ସେ ଇମ୍ପ୍ରେସନ୍ ଗୁଡ଼ା ସବୁ ମନ ଭିତରେ ରହିଗଲା, ସେ ସ୍ତର ସବୁ କରିଦେଲେ, ତ ତୁମେ ସେ ଜିନିଷ ସେଇ ଲାଇଫ୍କୁ ଯାଅ ନା, ଚିତ୍ରଟା ଯେଉଁ ଚାଞ୍ଚଲ୍ୟ ହେଉଛି କ'ଣ କରିବ, ଗୋଟେ ଯିବ ତ ବର୍ତ୍ତମାନ ଯେଉଁ ପରିସ୍ଥିତି, ଜଣେ ଅଫିସ୍କୁ ଯିବ, ବିଷୟ ଲୋକ ସାଙ୍ଗରେ କାମ କରିବ, ତାଙ୍କ ସାଙ୍ଗରେ ମିଶିବ, କଳିଯୁଗରେ କ'ଣ ହେଉଥିଲା, ପୂର୍ବ ଯୁଗରେ କ'ଣ ହେଉଥିଲା, ଯେଉଁ ବୈଦିକ ସଭ୍ୟତାରେ ଫାର୍ମିଂ ଲାଇଫ୍ ଥିଲା, କ'ଣ ଗୋଟେ କୁହାଯାଏ, କୃଷି ଭିତ୍ତିକ ଜୀବନ, କୃଷି ଗାଭୀ ଚାଷ କା ଲୋକ କରୁଥିଲେ ନା, ଏଥିରେ ବେଶୀ ରାଜସିକ ତାମସିକ ଗୁଣ ବଢ଼ିବାର ନଥିଲା, ଜଣେ ସାତ୍ୱିକ ସମୟାନୁବର୍ତ୍ତିତ ହବ, ତାର କାମ ପାଇଁ ତାକୁ ସ୍ୱର ପାଇଁ ରେଷ୍ଟ ମିଳିବ, ଟାଇମ୍ ବି ମିଳିବ, ସବୁ ଜିନିଷ ତା'ର ଥିଲା, ଆଉ ଏଇଟା ଉଗ୍ର କର୍ମ ନୁହେଁ, ଗୋଟେ ରେସିପୋକେସନ୍ ଆସିବ, କାରଣ ପ୍ରକୃତି ସହିତ ତୁମେ କାମ କରୁଛ, ଗୋଟେ ମଣିଷ ସହିତ କାମ କରୁନ, ଯେତେବେଳେ ଧାନ ରହୁଛୁ କାହା ସହିତ କାହା ଧାନଟାକୁ ଦେଖିଦେଲେ ତୁମକୁ କ'ଣ ଲାଗୁଛି, ଖୁସି ଲାଗୁଛି, ମୋ ଧାନ ଗଲ, ଗଛଟାକୁ ଦେଖିଦେଲ କ'ଣ ବଢ଼ିଆ ଗଛ ହେଇଛି ତ, କିନ୍ତୁ ଗୋଟେ ମଣିଷକୁ ଦେଖିଦେଲ ଦେଖିବା, ଗୋଟେ ମଣିଷକୁ ତୁମେ ଦେଖ, ତାର ଅନ୍ତର ଭିତରେ ସେଗୁଡ଼ା ରହିଛି ନା କ'ଣ, କାମ କ୍ରୋଧ ଏଗୁଡ଼ା ରହିଛି ନା, ସେଇଟା ରିଫ୍ଲେକ୍ସନ୍ ପଳେଇ ଆସୁଛି, ଆମକୁ ସବୁବେଳେ କନଷ୍ଟାଣ୍ଟ ଆସୋସିଏସନ୍ କରିବାକୁ ପଡ଼ୁଛି କାହା ସାଙ୍ଗରେ, ଏ ରଜଗଣୀ ତମଗଣୀ ଲୋକମାନଙ୍କ ସାଙ୍ଗରେ, ସେଥିପାଇଁ ଜଣେ ଯଦି ନିଜର ଭଜନ ସାଧନ ଠିକ୍ସେ ନ କରୁଛି ସେ ବି ତାର ସବୁବେଳେ ରଜଗୁଣ ତମଗଣ ରହିବ, ଆଉ ରଜଗୁଣ ତମଗୁଣ ତୁମ ରଜଗୁଣ ନ ଦେଖିପାରିଲେ ତୁମେ ବାହାର କାମ ପାଇବେନି, ତ କାମ କରିପାରିବେନି, ତୁମେ ଯଦି ନିଜର ଭଜନ ବଳ ନାହିଁ, ଏସବୁ ଜିନିଷ ଧୀରେ 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 ତୁମକୁ ଗ୍ରାସ କରି ନେବ ରଜଗୁଣ ଗୁଡ଼ା। ସେ ଆଚାର୍ଯ୍ୟମାନେ ସବୁ ବହୁତ ସୁନ୍ଦର ଭାବରେ ସବୁ ବ୍ୟାଖ୍ୟା କରି ରଚନା କରୁଛନ୍ତି। ପ୍ରହ୍ଲାଦ ମହାରାଜ, ନ ଉଦ୍ବିଗ୍ନ ଚିତ୍ତ ବ୍ୟସନ ସୁନିସ୍ପୃହ, ଉଦ୍ବିଗ୍ନ ଚିତ୍ତ ହେଉଥିଲେ ବ୍ୟସନ, ଯେତେବେଳେ ଦୁଃଖ ଆସିକି ପଡ଼ୁଥିଲା, ଉଦ୍ବିଗ୍ନ ଚିତ୍ତ ବ୍ୟସନ ଏସୁ, ଦୁଃଖ ବେଳେ ପୁରା ଉଦ୍ବିଗ୍ନ ଚିତ୍ତ ହେଉନଥିଲେ। ଭଗବାନ ଗୀତାରେ କ'ଣ କହିଲେ, ଦୁଃଖେଷୁ ଅନୁବିଘ୍ନ ମନା ସୁଖେଷୁ ବିଗତ ସ୍ପୃହ, ଇଚ୍ କାହାର ଗୀତାରେ ପଢ଼ିଦେଉଛି ଏଇ ବାଣୀ, ପୁରା ଭଗବାନଙ୍କ ମୁଖ ନିଃସୃତ ବାଣୀ ନା, ପୁରା ତାଙ୍କ ଭକ୍ତ ପାଇଁ କହୁଛନ୍ତି, ତା ଭକ୍ତରେ ଏଇଟା ଗୁଣ, ଅନୁବିଘ୍ନ ମନା ଦୁଃଖେଷୁ ବିଗତ ସୁଖେଷୁ ବିଗତ ସ୍ପୃହା, ମୁକ୍ତର ବିତ ରାଗ ଭୟ କ୍ରୋଧ ସ୍ଥିତ ଧୀର ମୁନି ଉଚ୍ଚତେ। ଗୋଟେ ବାବାଜୀ ହେବା କ'ଣ ଛୋଟିଆ କାମ ନା, ଗୋଟେ ସାଧୁ ଗୋଟେ ଛୋଟିଆ କାମ, ଭଗବାନ ଗୀତା ବାଣୀ ଗୋଟିଏ ଖାଲି ଗୀତା ବାଣୀକୁ ଧରିଲେ ପାଗଳ ହେଇଯିବା ଆମେ, କେବଳ ଭଗବାନଙ୍କର ଯଦି କୃପା, ତାଙ୍କର ସେବା କରି ତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଆଜି ତାଙ୍କର କୃପା ଗୋଟେ ମିଳିଲା, ଅହେତୁକି କୃପା ଭକ୍ତିମନ ଠାକୁର ଯାହା ସବୁ ରଚନା କରୁଛନ୍ତି, ସେଇ କେବଳ ସେଇଟା, କର୍ମ ନାହିଁ ପୁଣ୍ୟକର୍ମ ନାହିଁ, ମୋର ଜ୍ଞାନ ନାହିଁ, ମୋର ଭକ୍ତି ନାହିଁ, ମୁଁ କେବଳ ଅହେତୁକି କୃପା ଉପରେ ନିର୍ଭର କରୁଛି, ଆଉ ଅହେତୁକି କୃପା ପାଇବା ପାଇଁ ହେଲେ ମୁଁ କ'ଣ ନା, ମୁଁ ଗୋଟେ ଅକିଞ୍ଚନ, ମୋର ବିଭିନ୍ନ ଦୋଷ ସବୁ ରହିଛି, ବିଭିନ୍ନ ଇନ୍ଦ୍ର ସଂଯମ ନୁହେଁ, ସଂସ୍କାର ନାହିଁ, କର୍ମ ନାହିଁ, ଜ୍ଞାନ ନାହିଁ, କେବଳ ସେ ଯଦି ଅହେତୁକି କୃପା ସାଧୁଗୁରୁ କଲେ ତାହେଲେ ତୁମର ସବୁ ଦିବ୍ୟ ଗୁଣ ପ୍ରାପ୍ତ ହବ, ନହେଲେ ଇ ତ ସବୁ ଟ୍ରାନ୍ସଜେଣ୍ଡାଲ କ୍ୱାଲିଟିସ୍ ଏଠି ଆସିବ ସେ ଜିନିଷ। ଶ୍ରୁତି ଦୃଷ୍ଟେସ୍ତୁ ଅବସ୍ତୁ ଗୁଣେଶୁ ଅବସ୍ତୁ ପ୍ରହ୍ଲାଦ ମହାରାଜ, ମୁଁ କୌଣସି ଗୋଟେ ଇମ୍ପୋର୍ଟ ଭଲ ବୋଲି ଗୋଟେ ବସ୍ତୁ ଭକ୍ତ କିଛି କହିବନି, ମାନେ ଭଲ ମୋବାଇଲ ଦରକାର, ଭଲ ଡ୍ରେସ୍ ଦରକାର, ଭଲ ଖାଇବା ଦରକାର, ଭଲ ପିଇବା ଦରକାର। ତ ଭଗବତ ଶିକ୍ଷାଟା ଗୋଟେ ଏମିତି ନୁହେଁ, ଆମେ ପାତ୍ର ସ୍ଥାନ କାଳ ହିସାବରେ ଆମେ ଗୋଟେ ଲୋକକୁ ବୁଝେଇବାକୁ ପଡ଼ୁଛି, କିନ୍ତୁ ଏଇଟା ଶିକ୍ଷା ନୁହେଁ, ଏଇଟା ଷ୍ଟାଣ୍ଡାର୍ଡ ନୁହେଁ। ମୋର ଭଲ ଗୋଟେ ଦରକାର, ଭଲ ଜିନିଷ ଦରକାର, ଭଲ କିଛି ନାହିଁ ଭକ୍ତ ପାଇଁ, କୌଣସି ଜିନିଷ ଭଲ ନାହିଁ, ଯାହା ମିଳୁଛି ଚାଲ ଭଲ ଯାହା କରିବାର ଅଛି ଭଗବାନ ପାଇଁକର। ନିଜର କିଛି ଗୋଟେ ଜୀବନର ଭଲ ଜିନିଷ କ'ଣ ରହିଲା? ଏ ଦେଖୁନା ପ୍ରହ୍ଲାଦ କହନ୍ତୁ କ'ଣ, ଶ୍ରୁତିଷୁ ଦୃଷ୍ଟିଷୁ ଶ୍ରୁତିଷୁ ଅମୁସ୍ମିକେଶୁ ସ୍ୱର୍ଗ ରାଜ୍ୟାଦିଷୁ। ଶୁଣିଛୁ ବେଦରୁ ସ୍ୱର୍ଗ ଆଦି ରାଜ୍ୟ ଅଛି, ଜାଣିଛନ୍ତି? ମୁଁ ଶୁଣିଛି, ବେଦ କହୁଛି ନା, ତାଙ୍କ ପାଇଁ ତାଙ୍କ ପ୍ରତି ସ୍ପୃହା ନଥିଲା। ମୁଁ କୁଆଡ଼େ ଯିବାର ନାହିଁ, ଶ୍ରୁତ ଶ୍ରୁତ ବସ୍ତୁ କିଛି ପୁଣ୍ୟକର୍ମ କରିବାର ନାହିଁ, କିଛି ପାଇବାର ନାହିଁ ପରଜନ୍ମରେ। ଆଉ ଦୃଷ୍ଟେଶୁ ଅହିକ ଦୃଷ୍ଟେଶୁ ଅହିକେଶୁ ଏଇ ଏଇ ଜନ୍ମ ଏଇ ଜଗତରେ ଯାହା ଅଛି ତା ପ୍ରତି ବି କିଛି ଆସକ୍ତି ନାହିଁ। ଆମେ କ'ଣ ଗୋଟେ ଭଲ ଆଟାଚମେଣ୍ଟ ଛାଡ଼ି ପାରୁନେ, ଏଇଟା ମୋର ଦରକାର, ଏଇ ଘଣ୍ଟା, ଏଇ ଡ୍ରେସ୍, ଏଇଟା, ଏଇ ଗାଡ଼ି, ଏଇଟା ଘୋଡ଼ା, ଏଇଟା ଏମିତି ଖାଇବି, ଏମିତି ରହିବି, କ'ଣ ଆମେ ଭଗବାନଙ୍କୁ ଭଜନ କରିବା? ଭଗବାନ ଭଜନ ଦେଖ କେମିତି କେଉଁ ସ୍ତରର। ପ୍ରହ୍ଲାଦ ମାନେ ସୁଦେଷ୍ଟୁ ଦୃଷ୍ଟେଶୁ ଗୁଣେଶୁ ବସ୍ତୁ ଦୃକ୍ ଗୁଣେଶୁ ବିଷୟେଶୁ ବିଷୟ ଯେଉଁ ଯାହା ସବୁ ରହିଛି ଅବସ୍ତୁ ଦୃକ୍, ଏଇଟା କିଛି ବସ୍ତୁ ନୁହେଁ, ଏଇଟା କୌଣସି ଆର ମୂଲ୍ୟ ନାହିଁ, କୌଣସି ମୂଲ୍ୟ ନାହିଁ। ପ୍ରହ୍ଲାଦ ମାନେ ଏ ସ୍ଥିତିରେ କାହାର ପୁଅ ସିଥିଲେ? ରାଜାର ପୁଅ, ହିରଣ୍ୟକଶିପୁର ପୁଅ କହିଲେ ଅସୁବିଧା ହେଇଯିବ, ରାଜାର ପୁଅ ସିଥିଲେ, ରାଜାର ପୁଅ ହେଇ ତାଙ୍କର ଏ ବସ୍ତୁ ପ୍ରତି ଆସକ୍ତି ନାହିଁ। ଆମ କତରେ କ'ଣ ଅଛି? ଆମେ ଖଟି ଖାଇକି ଆମେ ରାଜା ରାଜା ପୁଅ ହେବାକୁ ଚାହୁଁଛେ, କିଏ ଭଗବାନଙ୍କ ଧନକୁ ଆଣିକି ସେ କହୁଛି ମୁଁ ରାଜାର ପୁଅ ହେବି? ଆରେ ତମେ ଭାଗବତ ସିଦ୍ଧାନ୍ତ ଦେଖ କ'ଣ କୁହାହଉଛି, ଏମିତି ଗୋଟେ ଭକ୍ତିର କିଛି ଗୋଟେ ଷ୍ଟାଣ୍ଡାର୍ଡ, ଭକ୍ତର ଗୋଟେ ଷ୍ଟାଣ୍ଡାର୍ଡ ଏମିତି ନାହିଁ ଯେ ଏମିତି ସେ ରହିଲେ ଏମିତି ଖାଇଲେ ସେ ଭକ୍ତି କରିପାରିବ ନାହିଁ। ପ୍ରଭୁ ସିମ୍ପଲ ସିମ୍ପଲ ଲିଭିଂ ହାଇ ଥିଙ୍କିଂ, ସରଳ ଜୀବନ। ଗୋସ୍ୱାମୀ ମାନେ ରାଜା ପୁଅ ଥିଲେ, ସେମାନେ ଆଜି କ'ଣ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷାରେ ସେମାନେ ଆଜି ବୃନ୍ଦାବନ ବୃକ୍ଷ ତଳେ ରହିଲେ, ଆଉ ତୁମେ ଆସିକି ଏଠି ରାଜା ପୁଅ ହବା କାହିଁ ଚେଷ୍ଟା କରୁଛ? ଭଲ ଖାଇବି, ଭଲ ରହି, ଭଲ ଜିନିଷ ଦରକାର, ଏସବୁ କ'ଣ? ଏସବୁ ଶିକ୍ଷା ନୁହେଁ, ମହାପ୍ରଭୁଙ୍କ ଶିକ୍ଷା ନୁହେଁ କି ଭାଗବତରେ, ଏଇଟା ଶିକ୍ଷା ନୁହେଁ। ଭକ୍ତି କରିବା ଗୋଟେ ବହୁତ ବଡ଼, ତୁମର ନିଜର ସଂସ୍କାର ଯଦି ନଥିବ ତୁମେ ଆକୁ ଧରିପାରିବ ନା, ଧରିପାରିବ ନା। ଶୁଣି ଶୁଣି ବୁଢ଼ା ହେଇ ଚୁଟି ବାଚି ତ ଦାନ୍ତ ଖସି ପଡ଼ିବି, ତୁମେ ଧରିପାରିବ ନା, ଖାଲି ତୁମକୁ ଦେଖାବ ନା ଏଇଟା କ'ଣ, ଏଇଟା କ'ଣ କଥା? ପ୍ରଭୁ ଏଇଟା କହିଛନ୍ତି, ଏଠି ଇଏ କହିଛନ୍ତି, ସେଠି ସିଏ କହିଛନ୍ତି, ଖାଲି ତୁମେ ଚାହିଁବ ମୁଁ କେମିତି ଗୋଟେ ମାଇଣ୍ଡକୁ ରିଲାକ୍ସ ଦେଇକି କ'ଣ କୁହନ୍ତି, କ୍ଲିଉ କୁହନ୍ତି ନା, କ'ଣ କୁହାଯିବ ଓଡ଼ିଆରେ କୁହନ୍ତିନି, ଗୋଟେ ବାହାନା ଦେଖିକି ଆମେ ଚଳିବା? ନାଇଁ ନାଇଁ, ପ୍ରଭୁପାଦ କ'ଣ ଲେଖୁଛନ୍ତି ଦେଖ ଆଗେ, ଏଇ ଶ୍ଳୋକର ପର୍ବରେ ଦେଖ ପ୍ରଭୁପାଦ କ'ଣ ଲେଖୁଛନ୍ତି। ବିଷୟ ଦେବା ପାଇଁ ସାଧୁଗୁରୁ କେବେ ଆସିନାହାନ୍ତି, କି ବିଷୟ ବିଷୟର କୌଣସି ଗନ୍ଧ ଜୀବ କେମିତି ବିଷୟଟାକୁ ଭୋଗ ନ କରୁ, ତାଙ୍କର ଉଦ୍ଦେଶ୍ୟ ହେଲା ଏହା। ଯେହେତୁ ଆମେ କ'ଣ କରୁଛେ, ବିଷୟଟାକୁ ଛାଡ଼ି ପାରିବା ନାହିଁ, ସେଥିପାଇଁ ତା ଦେହରେ ସେ କ'ଣ କରାହଉଛି, କିଛି ଆଡ୍ କରିଦେଉଛି, ଠିକ୍ ଅଛି ଏଇଟା କର, କାରଣ ଏଇଟା ଟୋଟାଲ ବିଷୟରେ ଛାଡ଼ି ପାରିବେନି, ତୁମେ କର, ଭଲ ଖାଅ, ଭଲ ପିନ୍ଧ, ଭଲ ବ୍ୟବସ୍ଥା କର, ତାହେଲେ ଏଇ ଅଟକି ରହିକି ହେଲେ ଭୋଜନ କରିବେ। ଭୋଜନର ସ୍ଥିତିଟା କେଉଁଠି? ଅବସ୍ତୁ ଦୃକ୍ ଦୃଷ୍ଟେଶୁ ଶ୍ରୁତେଶୁ ଗୁଣେଶୁ, ବିଷୟ ପ୍ରତି ଅବସ୍ତୁ, ସ୍ୱର୍ଗାଦି ରାଜ୍ୟ ପ୍ରତି ଅବସ୍ତୁ, ଦୃଷ୍ଟ ଏଇ ଜଗତରେ ଯାହା ସୁନ୍ଦର ଭଲ ଜିନିଷ ଅଛି ସବୁ ଅବସ୍ତୁ ଦୃକ୍। ଇଏ ଥିଲା ରାଜା ପୁଅର ଦୃଷ୍ଟି, ସେ ରାଜକୁମାର ନଥିଲେ, ଭଗବାନଙ୍କର କୁମାର ଥିଲେ ସେ। ଆମକୁ ଜୀବନରେ ଭାଗବତଙ୍କୁ ଶିଖିବାକୁ ପଡ଼ିବ, ଯିଏ ଭାଗବତଙ୍କ ଦ୍ୱାରା ପ୍ରଭୁ ଭାଗବତଙ୍କୁ ଯିଏ ଜୀବନରେ ଉତାରି ପାରୁନାହାନ୍ତି, ଯାହାଙ୍କୁ ଭାଗବତ ଭଲ ଲାଗୁନି, ପ୍ରିୟ ଲାଗୁନି, ଭାଗବତଙ୍କୁ ତାଙ୍କୁ ଗୁରୁତ୍ୱ ଲାଗୁନି ବା ତାଙ୍କୁ ଭାଗବତ ପ୍ରଭୁ କିଛି ଶିକ୍ଷା ଦେଉନାହାନ୍ତି, ସେ ତାକୁ କିଛି ବୁଝିପାରିବେନି। ଆଉ ଯିବ ବି କ'ଣ କରେ, ଯିବାର ଗୋଟେ ଗୋଟେ ସାଇଡ଼୍ ହେଉଛି କ'ଣ, ଯିବ ତା ତ ଗୋଟେ ସଂସ୍କାର ତା ସେତିକି ରହିଛି, ସେ ତା ସେ ବିଷୟ ପ୍ରତି କ'ଣ ହେଉଛି ଆସକ୍ତି ହେଇଯାଉଛି, ତା ସଂସ୍କାରଟା ସେତିକି ରହୁଛି। ଆଉ ସଂସ୍କାରଟା ବଦଳାଇବା ପାଇଁ ହେଲେ ତାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ପଡ଼ିବ, ପ୍ରଚୁର ସେବା କରିବାକୁ ପଡ଼ିବ, ସ୍ୱୀକୃତି ଅର୍ଜନ କଲେ ସାଧୁଗୁରୁଙ୍କ କୃପ ପାଇଲେ ତା ସଂସ୍କାରଟା ବଦଳିଲେ ନା ବଦଳିବନି। ତୁମେ ଦୀକ୍ଷା ନିଅ, ହରନାମ ଦୀକ୍ଷା ନିଅ, ବ୍ରାହ୍ମଣ ଦୀକ୍ଷା ନିଅ, କୋଚି ବହୁତ ଚାଲିବ, ଶୁଦ୍ଧ ଗୁରୁ ପ୍ରାପ୍ତ ବି ହେବ, ପ୍ରାପ୍ତ ହେଇପାରିବନି, ତ ସଂସ୍କାର ବଦଳିବନି। କାହିଁକି? ସଂସ୍କାର ବଳରେ ତୁମେ ପାଇଗଲ, ପ୍ରବଳ ସଂସ୍କାର ଥିଲେ ଯେତିକି ସ୍ୱୀକୃତି ଥିଲା ସ୍ୱୀକୃତି ହିସାବରେ ଚାଲିବ, କିନ୍ତୁ ଭୁଲ ସ୍ୱୀକୃତି ନାହିଁ ନା, ତୁମେ ତୁମ ଜିନିଷ ଗୁଡ଼ାକ ତ ସେଟାକୁ ତୁମକୁ କୌଣସି ଜିନିଷ ଗୁରୁତ୍ୱ ଲାଗିବନି, କୌଣସି ଜିନିଷକୁ ଗୁରୁତ୍ୱ ଲାଗିବନି। ଯେହେତୁ କୋଟି ତୁମକୁ ମୁଁ ଲକ୍ଷେ ଟଙ୍କା ଦେଇଦେବି, କେମିତି ଲାଗିବ? 10,000 ଟଙ୍କା ତୁମକୁ କେମିତି ଲାଗିବ? କିଛି କହିବାକୁ ପଡ଼ୁଛି ଏପରି ଇମ୍ପୋର୍ଟାନ୍ସ ଦେବ ବୋଲି ଖୁସି ଲାଗିବ ସାଙ୍ଗେ ସାଙ୍ଗେ। ଭାଗବତ ଏତେ ବଡ଼ ଉପଦେଶ ଦେଉଛନ୍ତି, ସାଧୁଶାସ୍ତ୍ର ଏତେ ଆଚାର୍ଯ୍ୟମାନେ କହୁଛନ୍ତି, ତୁମକୁ ଇମ୍ପୋର୍ଟାଣ୍ଟ ଲାଗୁନି, କାହିଁକି ଲାଗୁନି? ସଂସ୍କାରଟା ବହୁତ କମ୍ ଅଛି, ଗୋଟେ ତୁମେ ଧରିପାରୁନ ଗୋଟେ ଜିନିଷ, କୁହା ହେଉଛି ଆରେ ଏଇଟା ହେଉଛି, ଏଇଟା ହେଉଛି ଏଇଆ, ଏଇଟା ହେଉଛି ଏଇଆ, ଆଉ ତୁମ ଗୁରୁତ୍ୱ ବି ଲାଗିବ ହିଁ ନାହିଁ, ତୁମର ସ୍ୱୀକୃତିଟା ବେଶୀ ନାହିଁ ନା, କଥା କ'ଣ ବୁଝିପାରୁଛ? ନା ଜଣେ ଲୋକ ଗୋଟେ କଥା କୁହାଯାଉଛି, ଦେଖୁନା ଗୋଟେ ସାଧାରଣ ମୁଁ ତୁମକୁ ଉଦାହରଣ ଦେଇଦେବି, ମାନେ ଏଇଟା ଘୃଣାର ବିଷୟ ନୁହେଁ। ଏ ଭକ୍ତ ସମାଜ ହଉ କର୍ମୀ ସମାଜ ହଉ ସମସ୍ତଙ୍କର ଅଣ୍ଡରଷ୍ଟାଣ୍ଡିଂଟା ଆସୁଛି ତାର କେଉଁ ହିସାବରେ, ପୂର୍ବର ବିଦ୍ୟା ହିସାବରେ, ସୁକୃତି ହିସାବରେ ଆସୁଛି ନା ଆସିବନି। ଗଭର୍ଣ୍ଣମେଣ୍ଟ କ'ଣ କହୁଛି ବର୍ତ୍ତମାନ, କହୁଛି କ୍ୱାରେଣ୍ଟାଇନ୍ରେ ରୁହ, ମାର୍କେଟ ଯାଅନି, ଲୋକଗୁଡ଼ା ମରୁଛନ୍ତି, ଲୋକ ଜାଣୁଛନ୍ତି କି ନାହିଁ, ଲୋକ କ'ଣ ଆସିକି ସେ କ'ଣ ସେ ସ୍କୁଲ ଫୁଲ ରଖୁଛନ୍ତି, ସେଠୁ ଲୋକ ଭାଗିକି ଡେଁରିକି ପଳେଇ ଯାଉଛନ୍ତି, ଲୁଚିକି ପଳାଉଛନ୍ତି। ତେଣୁ ସେ ଆସିକି ଲୁଚିକି କାମ କରୁଛି, କାହିଁକି କରୁଛି ଏଇଟା ସେ ଜାଣିପାରୁନି। ମୁଁ ମୋର କ୍ଷତି କରୁଛି, ମୁଁ ମୋ ପରିବାରରୁ ଚାଲିଲି ମୋ ଛୁଆମାନଙ୍କୁ, ତାର ଏଇ ଜ୍ଞାନଟା କାହିଁକି ଆସୁନି ମୋତେ, କାଳେ ରୋଗ ମୋତେ ରୋଗ ହେଇଛି ନା, ମୁଁ ମିଶିବା ଉଚିତ ନୁହେଁ, କାହିଁକି ତାର ଜ୍ଞାନଟା ଆସୁନି ମୋତେ କୁହ। ମୃତ୍ୟୁଟା ଦେଖିକି ଜାଣିପାରୁନି, ତାର ଏତେ ଅଣ୍ଡରଷ୍ଟାଣ୍ଡିଂ କମ୍, ଏତେ ମାନେ ଯାହା କୁହନ୍ତି ଏତେ ସିମ୍ପୁଲ ପର୍ସନ୍ସ, ତାର ଗୋଟେ କମନ୍ ସେନ୍ସ ଆସୁନି, ଯାହା କୁହନ୍ତି ତାର କମନ୍ ସେନ୍ସ ଆସୁନି। ସେ ଡିବ୍ୟୁଟି ମାନେ ଗୋଟେ ଦୃଷ୍ଟିରୁ ବହୁତ ଭାଗ୍ୟବାନ, କାହିଁକି ନା ପୂର୍ବ ଜନ୍ମର ସୁକୃତି ବଳରେ ଏ ପଥକୁ ସେ ପଳେଇ ଆସିଛନ୍ତି। କିନ୍ତୁ ମନେ ରଖିବାକୁ ପଡ଼ିବ ଗୋଟେ ଜିନିଷ, ସୁକୃତି ଯଦି ପ୍ରବଳ ନଥିବ, ଯଦି ସୁକୃତିରେ ତୁମର ବଢ଼ଉନ, ଏଠି ସୁକୃତି ଅପରାଧ କରିବ ନାହିଁ, ନିଷ୍କାମ ହେଇକି ଭଗବାନଙ୍କର ସେବା କରିବ, ନାମ ଭଜନ କରିବ, ଶ୍ରବଣ କୀର୍ତ୍ତନ କରିବ, ଏଥିରେ ସୁକୃତି ବଢ଼ିଲା, ତାହେଲେ ତୋର ଅଣ୍ଡରଷ୍ଟାଣ୍ଡିଂ ଗୋଟେ ଷ୍ଟେଜ୍କୁ ଆସିବ ଯେଉଁଠି ତୁମେ ସ୍ପିରିଚୁଆଲ ଦୃଷ୍ଟି, ଆରେ ପ୍ରହ୍ଲାଦ ମହାରାଜଙ୍କର ଏଇ ଗୁଣ, ମୋର କେଉଁ ଗୁଣ, ତୁମ ଗୁରୁତ୍ୱ ଲାଗିବ, ନହେଲେ କୌଣସି ଜିନିଷ ଇମ୍ପୋର୍ଟାନ୍ସ ଲାଗିବନି, ସବୁ ଜିନିଷଟା ଗୋଟେ ଲାଗିବ ତୁମକୁ, ହଁ ଚାଲିଛି ତ ଚାଲିଛି ଆଉ କ'ଣ, ଆଜି ଟିସ୍ ଖାଇ ପିଇକି ଦିନଟା ମୋର କଟେଇବାର ଅଛି, ବଞ୍ଚିବାର ଅଛି, ଏମିତି ଲାଗେ ତୁମକୁ କିଛି ଜିନିଷ, କାହା ସୁକୃତିରେ ତୁମର ପ୍ରବଳ ନାହିଁ, ଧରିପାରୁନ ସେଥିପାଇଁ। ଆଉ ସେଥିପାଇଁ ଏସବୁ କଲେ ତାପରେ ତୁମକୁ ଗୋଟେ ବସ୍ତୁକୁ ଦେଖ କେତେ ସୁନ୍ଦର କଥା କହୁଛନ୍ତି, ଦୁଷ୍ଟେଷୁ ଶ୍ରୁତେଷୁ ଦୁଷ୍ଟେଷୁ ଗୁଣେଷୁ, ଓ ଜଣେ ରାଜାର ପୁଅ ପ୍ରହ୍ଲାଦ, ରାଜା ପୁଅର କ'ଣ ନଥିବ, ଆଚ୍ଛା କେଉଁ ରାଜା ସିଏ ହିରଣ୍ୟକଶିପୁ, ବର୍ତ୍ତମାନ ଯେଉଁ ହିରଣ୍ୟକଶିପୁ ହେଇଛି କ'ଣ, ତିନି ଜଗତ ଈଶ୍ୱର ହେଇଛି, କେଉଁଠି ରହୁଛି, କେଉଁଠି ସ୍ୱର୍ଗପୁରରେ ରହୁଛି, ଅମରାବତୀରେ ରହୁଛି, ଭଗବାନ ଯାହାଟା ଇନ୍ଦ୍ର ପାଇଁ ତିଆରି କରିଥିଲେ ସେ ଜାଗାରେ ରହୁ, ତାହେଲେ ଏଠି କ'ଣ ନଥିବ, କ'ଣ ନଥିବ, ସେଠି ସେ 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 ଜିନିଷ ପ୍ରତି ଆସକ୍ତି ହେଉନାହାନ୍ତି। ତାହେଲେ ଆମର ଜୀବନରେ କାହା ପ୍ରତି ଆସକ୍ତି ହେବାର ଅଛି, ଭଲ ଘର, ଭଲ କପଡ଼ା, ଭଲ ମୋବାଇଲ, ଭଲ ଖାଇବା, କ'ଣ ଜଣେ ରାଜାର ପୁଅ ଅଛି ଯେ ଭଗବାନଙ୍କୁ ଭକ୍ତି କରି ସେ ଏତେ ଆନନ୍ଦ ପାଉଛନ୍ତି, ଜଣେ ସାତ ବର୍ଷର ବାଳକ ଭଗବାନଙ୍କୁ ସ୍ମରଣ କରିକି ତାଙ୍କ ପାଇଁ ସବୁ ସ୍ୱର୍ଗର ଅମରାବତୀପୁରର ବସ୍ତୁ ତାଙ୍କୁ, ଯାହା ପାଇଁ ଇନ୍ଦ୍ରାଜି ପାଗଳ, ଯେଉଁ ଇନ୍ଦ୍ରାଜି ସେଇ ସେଇଠି ବସିବା ପାଇଁ କେବଳ, ସେ ପଦବୀରେ ବସିବା ପାଇଁ କେବଳ ପୃଥୁ ମହାରାଜଙ୍କର କ'ଣ କରୁଛନ୍ତି, ଶହେଟା ଅଶ୍ୱଯଜ୍ଞ କରିବା ପାଇଁ ଦେଉନାହାନ୍ତି, ପୂରଣ କରିବା ପାଇଁ ଦେଉନାହାନ୍ତି, ଯିଏ ତପସ୍ୟା କରନ୍ତି ସେ ଇନ୍ଦ୍ର ସେ ଯାଇଁ ତାକୁ ମେନକା ଆଦି କାମଦେବ ଆଦି ତାଙ୍କୁ ପକେଇକି ତାଙ୍କୁ କେମିତି ପଠେଇକି ତାଙ୍କୁ କେମିତି ବିଚ୍ୟୁତ କରିବେ, ତାଙ୍କ ଯୋଗରୁ କେମିତି ଇନ୍ଦ୍ରପଦକୁ କେହି ନ ପାଆନ୍ତୁ। ଯେଉଁ ଯେଉଁ ଇନ୍ଦ୍ରକୁ ଆମେ ପୂଜା କରୁଛେ, ଇନ୍ଦ୍ରାୟ ସ୍ୱାହା ବରୁଣାୟ ସ୍ୱାହା, କର୍ମକାଣ୍ଡ ଯାହାଙ୍କୁ ପୂଜା କରୁଛି, ଯେଉଁମାନଙ୍କର ସ୍ୱର୍ଗରେ ରହି ସ୍ୱର୍ଗ ପଦବୀକୁ ପ୍ରାପ୍ତିର ଆଶା, ଆଜି ଭକ୍ତ ସେଠି ଅଦୃଷ୍ଟ ଅଶ୍ରୁତ ଶୁଣିଥିଲା ଇନ୍ଦ୍ର ପଦ ବହୁତ ବଡ଼, କିନ୍ତୁ ପ୍ରହ୍ଲାଦଙ୍କୁ ସେଠି ରହିଲା ପରେ ତାଙ୍କୁ ଭଲ ଲାଗୁନି, ଅଶ୍ରୁତ ଦୃଷ୍ଟ ଶ୍ରୁତେଷୁ ଶ୍ରୁତେଷୁ ଦୃଷ୍ଟେଷୁ ଦେଖୁଛନ୍ତି ଅମରାବତୀପୁରକୁ, ଆଉ ଗୁଣେଷୁ ବସ୍ତୁ ବିଷୟକୁ କ'ଣ ଲାଗୁଥିଲା, ଅବସ୍ତୁ ଦୃକ୍, ଏଇଟା କିଛି ଏହାର ମୂଲ୍ୟ ନାହିଁ, ଭଗବାନଙ୍କ ସେବା ହରିଗୁରୁ ବୈଷ୍ଣଙ୍କର ସେବା, ଭଗବାନଙ୍କ ସେବା ଛଡ଼ା ଏ ଜଗତର କୌଣସି ବସ୍ତୁର ମୂଲ୍ୟ ନାହିଁ, ଏହାକୁ ସବୁ ସବୁ ଜୀବଟା ବୁଝିପାରିବେନି, ପ୍ରହ୍ଲାଦଙ୍କ ପାଇଁ ଏଇଟା ଥିଲା। ଦାନ୍ତେନ୍ଦ୍ରିୟ ପ୍ରାଣ ଶରୀର ଦିହି ସଦା, କିଭଳି ପ୍ରହ୍ଲାଦ ଥିଲେ, ଦାନ୍ତ ଇନ୍ଦ୍ରିୟ ପ୍ରାଣ, ଦାନ୍ତ ମାନେ ସଂଯମ, ଇନ୍ଦ୍ରିୟ ପ୍ରାଣ, ତାଙ୍କର ପ୍ରାଣ ତାଙ୍କର ଇନ୍ଦ୍ରିୟ ବହୁତ ସଂଯମ ଥିଲା, ଆଉ ଧୀର ଥିଲେ, ଧୀର ଭଗବାନ ବାରମ୍ବାର କହୁଛନ୍ତି, ଧୀର ଧୀର ହେବାକୁ ପଡ଼ିବ। ଧୀର ମାନେ କ'ଣ, ଧୀର ମାନେ କ'ଣ, ଜଡ଼ବୁଦ୍ଧି ସମ୍ପନ୍ନ ଲୋକ ବି ଧୀର ଅଛନ୍ତି, ଦେଖୁଛନ୍ତି ଆଜି ଯିଏ କାମକୁ ଆସିଥିଲା ଗୋଟାଏ ଲୋକଟା, ଗୋଟେ କାଳିଆ ଲୋକଟା ଆସିନି, ଲୋକ ପିନ୍ଧି ଭାରି ଧୀର, ଆଉ କିଛି କହିବେନି, କାହା କଥାରେ ମୁଣ୍ଡ ପୁରେଇବନି, ପୁରା ଧୀର ଲୋକ, କାହା ସାଙ୍ଗେ ଝଗଡ଼ା କରିବେନି, ସମସ୍ତଙ୍କ ସାଙ୍ଗେ ଲାଗୁଛନ୍ତି, ବହୁତ ଧୀର, ଦେଖୁନା ଆସୁଛି ଯେଉଁକିନି ଯାଉଛି ଯେଉଁକିନି ଆସୁଛି, ତାଙ୍କୁ ଧୀର କୁହାଯିବନି, ବାହାର ଦୃଷ୍ଟିରୁ ଲୋକଟି ଭଲ, ଧୀର କେଉଁ ମାନେ, ଭଗବାନ ଧୀରର ସଂଜ୍ଞା କ'ଣ ଦେଲେ ଗୀତାରେ, ସ୍ଥିତ ଧୀର ମୁନି ଉଚ୍ଚେତ ସ୍ଥିତ ଧୀ, ସେମାନେ ଧୀର ଅର୍ଥ ସେମାନେ ସ୍ଥିତ ଧୀ, ଧୀର ହେବାକୁ ପଡ଼ିବ, ଚଞ୍ଚଳ ସ୍ୱଭାବରେ ହେଲେ ଭକ୍ତି ହେବନି। ଧୀର ଦୁଇ ପ୍ରକାର ଜିନିଷ, ଆଗେ ସ୍ୱଭାବଟା ଚଞ୍ଚଳ ହେବା ଦରକାର ନୁହେଁ, ଚଞ୍ଚଳ ସ୍ୱଭାବରେ ବହୁ ସବୁବେଳେ ବିକ୍ଷିପ୍ତ ମନରେ ଚଞ୍ଚଳ ସ୍ୱଭାବ, ଯେକୌଣସି କାମ କଲାବେଳେ ଗୋଟେ ଫ୍ରିକ୍ୱେନ୍ସ ଚଞ୍ଚଳ, ଏଇଟା ହେବନି, ପ୍ରତି ଜିନିଷ ଉପରେ ଯାହାର କୌଣସି ଜିନିଷଟା ଗୋଟେ ମିଷ୍ଟେକ୍ ହଉନି, ତାର ସେ ମିଷ୍ଟେକ୍ ହଉଛି ତାହେଲେ ସେ ଚିନ୍ତା କରୁଛି ଆଜି ମୁଁ ଭୁଲ କଲି କାହିଁକି, ପ୍ରତ୍ୟେକ ସେ ରୋଷେଇ କରୁ ସେ ଯାହା ଜିନିଷ କରୁ ତା ସବୁବେଳେ ସ୍ଥିତ ଧୀ, ତା ସବୁ ସବୁ ଜିନିଷକୁ ଲକ୍ଷ୍ୟ କରିବ, କୌଣସି ଜିନିଷଟା ଛୋଟ ନାହିଁ, ଭକ୍ତି ଯୋଗରେ କୌଣସି ଜିନିଷ କଥା କହିବାଟା ଛୋଟ ନାହିଁ, ପଢ଼ିବାଟା ଛୋଟ ନୁହେଁ, ସେବା କରିବା ଏଇଟା ଛୋଟ ନୁହେଁ, ଝାଡ଼ୁବାର ଏଇଟା ସବୁ କୌଣସି ଜିନିଷ ଛୋଟ ନୁହେଁ, ମନଟା ତା ମାନେ ଆମର ଯେତେବେଳେ ଚଞ୍ଚଳ ଆସୁଛି ଗୋଟେ କୌଣସି ଜିନିଷ ଅଲଗା କଥାରେ ଚିନ୍ତା କରୁ ତା ସେ ସେବାଟା ଭଗବାନ ଗ୍ରହଣ କରି କରି ସ୍ଥିତ ଧୀ ହେବାକୁ ପଡ଼ିବ, ଆଗେ ବୁଦ୍ଧିଟାକୁ ସ୍ଥିର କର, ତାପରେ ସ୍ଥିତ ଧୀ ଅବସ୍ଥାରେ ଯେଉଁଟା ଭଗବାନ କହିଲେ ସେଇଟା ହେଲା ଚଞ୍ଚଳ, ଜଣେ ଚଞ୍ଚଳ ହେବା ଉଚିତ ନୁହେଁ, ଚଞ୍ଚଳ ଛୁଆଟା ଆମର ସବଳ ରହିଲେ କ'ଣ ହେବ? ସବୁ ଜିନିଷଟା ଆମର କୌଣସି ଜିନିଷ ଆସ୍ୱାଦ ହେବନି। ଚଞ୍ଚଳ ଯେତେବେଳେ ତୁମେ ସବୁ ଜିନିଷଟା ସବୁ ଜିନିଷ ତୁମେ କରିପାରୁଥିବ କିନ୍ତୁ କୌଣସି ଜିନିଷଟା ତୁମକୁ କ'ଣ ହେବ? ଭଲ ଲାଗିବନି। ସବୁ କରିଦେଉଥିବ କିନ୍ତୁ କେଉଁ ଜିନିଷଟା ଟେଷ୍ଟ ଲାଗୁନଥିବ। କାହିଁକି ତୁମେ କରୁଛ, ବୁଦ୍ଧିଟା ସେଇଠି, ମନଟା ସେଇଠି ରହୁନି। ସବୁ ଜିନିଷକୁ ବହୁତ ଧୀର ହେବାକୁ ପଡ଼ିବ, ପ୍ରତ୍ୟେକ ଜିନିଷକୁ ଦେଖିବାକୁ ପଡ଼ିବ। କାହିଁକି ଜିନିଷଟା ଆଜି ହେଲା, ଆଜି ଏମିତି ହେଲା, କାଲିକି ମୁଁ ଏଇଟା କରିବି, ସ୍ଥିର ହେବାକୁ ପଡ଼ିବ। ଧୀର ନହେଲେ କେମିତି ହେବ? ପ୍ରାଣ ଇନ୍ଦ୍ରିୟ, ସେ କହୁଛନ୍ତି ନା, ପ୍ରାଣ ଇନ୍ଦ୍ରିୟ ତାଙ୍କର ପୁରା ସଂଯୋଗ ଥିଲା, ଧୀର ଥିଲେ। ଚଞ୍ଚଳତାର ଗୁଣଟା ରହିଲା, ଆମର ଅସୁବିଧା କ'ଣ ହେବ? ଆମେ ଜିନିଷ ଗୁଡ଼ାକ ଆସ୍ୱାଦ୍ୟ ହେବନି, କରିବାର ସ୍ପୃହା ସବୁ ରହିବ, କିନ୍ତୁ ଧୀରେ ଧୀରେ ସବୁ ଜିନିଷ ଆମେ ଦେଖିବା, ମୁଁ ଏତେ କଲି ମୋତେ କାହିଁକି ଟେଷ୍ଟ ଲାଗୁନି? ଗୋଟେ ସ୍ୱାଦ, ଭକ୍ତି ଜୀବନରେ ଗୋଟେ ସ୍ୱାଦ ଦରକାର କି ନାହିଁ? ସ୍ୱାଦଟା ଗୋଟେ କାହିଁ ଆସୁନି? ଚଞ୍ଚଳ ଯେତେବେଳେ ଭଗବାନ ଦେଖିବେ ତାଙ୍କୁ ଆନନ୍ଦ ଲାଗିବନି, ନାମ କରିବେ ଆନନ୍ଦ ଲାଗିବ, ସବୁ ଜିନିଷ କରୁଥିବେ କିନ୍ତୁ କେଉଁ ଜିନିଷ ଆନନ୍ଦ ଲାଗିବନି। ଚିତ୍ତଟା କେଉଁଠି ରହୁଛି? ବିକ୍ଷିପ୍ତ ରହୁଛି, ମନଟା ବିକ୍ଷିପ୍ତ ରହୁଛି, ଧୀର ହେବାକୁ ପଡ଼ିବ। ଧୀର ମାନେ କ'ଣ? ଚୁପଚାପ ବସିବା ନୁହେଁ, ବୁଦ୍ଧିଟା ସ୍ଥିର, ସେଇଟା ଧୀର। ସ୍ଥିର ବୁଦ୍ଧି ମାନେ କାହାକୁ କୁହାଯିବ? ବୁଦ୍ଧିଟା କେବଳ ଭଗବାନଙ୍କ ପାଖରେ ରହୁଥିବ, ଭଗବାନଙ୍କର ପାଖରେ, ଭଗବାନଙ୍କ ସେବାରେ, ଭଗବାନଙ୍କ ନାମରେ, ଯେତେବେଳେ ଯାହାର କରାହେଲା ସ୍ଥିର ବୁଦ୍ଧି। ସ୍ଥିର ବୁଦ୍ଧି କେଉଁଠି ଭଗବାନ ଗୋଟେ କହିଛନ୍ତି? ସ୍ଥିର ବୁଦ୍ଧି ଜଙ୍ଗନ ବେଥେନ୍ଦି, ନା 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 ନା, ସ୍ଥିର ବୁଦ୍ଧି ଅଛି ଗୋଟେ କେଉଁଠି ଗୀତା କି ଭାଗବତରେ, ସ୍ଥିର ବୁଦ୍ଧି। ବୁଦ୍ଧି ସ୍ଥିର ହେବା ଦରକାର, ମୋ ଭଗବାନଙ୍କ ପାଖରେ ଲାଗିଲେ ଜଣେ ବୁଦ୍ଧି ସ୍ଥିର ହବ, ଭଗବାନ କହିଛନ୍ତି। ହେଲେ ହବନି, ଧାନ୍ତେନ୍ଦ୍ରିୟ ପ୍ରାଣ ଶରୀର ଦେହି ସଦା, ସବୁବେଳେ ଦାନ୍ତ ଇନ୍ଦ୍ରିୟ ପ୍ରାଣ ତାଙ୍କ ସ୍ପୁରା ଥିଲେ, ସଦା ସବୁବେଳେ ରହୁଥିଲେ। ଆଉ ସବୁଠୁ ବଡ଼ ଗୁଣ କହୁଛନ୍ତି, ପ୍ରଶାନ୍ତ କାମ ରହିତା ସୁର ଅସୁର। ଚକ୍ରବର୍ତ୍ତୀ କେବଳ ଏଇ ଗୋଟିକୁ ଧରିଲେ, ରହିତ ଅସୁର ଭାବୁ ମତ୍ସରାଧୀନା, ୟା ପରେ ଏତେ ବଡ଼ କାମ ପରେ ବି ତାଙ୍କର ଏତେ ବଡ଼ ରାଜାର ପୁତ୍ର ହେଇ ଅସୁର କୁଳରେ ଜନ୍ମ ହେଇକି ସବୁଠୁ ବଡ଼ ଗୁଣ କହୁଛନ୍ତି, ମତ୍ସରାଦି ଗୁଣ ନଥିଲା। କ'ଣ କୁହାଯାଏ? ମତ୍ସର ଆଶ୍ଚର୍ଯ୍ୟ ଆଦି ଗୁଣ ତାଙ୍କର ନଥିଲା। ରହିତ ଅସୁର ଭାବ, ଅସୁର ଭାବ ସଂସ୍କାରଟା ବଦଳେ ଭକ୍ତି ଦ୍ୱାରା। ବୈଷ୍ଣବମାନଙ୍କୁ ଏଥିପାଇଁ ଜାତି ଗୋତ୍ର ଦେଖାଯାଏ ନା, ଯେଉଁ ଜାତି ଗୁଡ଼ାକ ଆମର ସବୁ କର୍ମକାଣ୍ଡରେ ବହୁତ ପ୍ରାବଲ୍ୟ ରହିଛି, କ'ଣ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ବହୁତ ଧରନ୍ତି ନା ନାହିଁ, ଲୋକ ପୁରା ପୁରେଇ ଦେବେନି ଲୋକମାନେ, ସିଲ୍ଭର କାଷ୍ଟର, ଏହାର କାଷ୍ଟର, ତାଙ୍କ ସାଙ୍ଗରେ ବସି ଖାଇବେ କି ବ୍ରାହ୍ମଣ ମାନେ? ଗୋଟେ ଗୋଟେ ଲାଇନ୍ରେ ବ୍ରାହ୍ମଣ ମାନେ ବସି ଖାଇବେ? କର୍ମକାଣ୍ଡ ଏଇଟା ପ୍ରବଳ ନା, ଆମର ଏଠି କ'ଣ କରାଯାଉଛି? ଆମର ଏଇଟା ଆତ୍ମଧର୍ମ, ସେଥିପାଇଁ ଏଠି ଜାତି ପ୍ରଥା ଆମେ ଦେଖୁନେ, କିନ୍ତୁ ସବଳ ମନେ ରଖିବାକୁ ପଡ଼ିବ। ଆମେ ଯେପର୍ଯ୍ୟନ୍ତ ଭଗବାନଙ୍କର ଭକ୍ତିରେ ଆସକ୍ତ ନ ହେବା, ଆମେ ପ୍ରତି ବର୍ଣ୍ଣରେ ପ୍ରତି ସ୍ୱଭାବର ଲୋକ ଅଛନ୍ତି, ବ୍ରାହ୍ମଣ ଭିତରେ ଶୂଦ୍ର ବି ଅଛନ୍ତି, ବ୍ରାହ୍ମଣ ଭିତରେ କ୍ଷତ୍ରିୟ ବି ଅଛନ୍ତି, ବ୍ରାହ୍ମଣ ଭିତରେ ବ୍ରାହ୍ମଣ ବି ଅଛନ୍ତି, ବ୍ରାହ୍ମଣ ଭିତରେ ବୈଶ୍ୟ ବି ଅଛନ୍ତି। ଯେ ବ୍ରାହ୍ମଣ ତାର ବିଜନେସ୍ ଆଟିଚ୍ୟୁଡ଼୍, ପଇସା କାରବାର କରୁଛି, ସେ କ'ଣ? ସେ ବୈଶ୍ୟ ହେଇଗଲା ଆଉ, ଯେ ବ୍ରାହ୍ମଣ ହେଇ ମଦ ଖାଇକି ତାର କୁକୁଡ଼ା ବିକିଲା ହେଇଗଲା, ସେ ଶୂଦ୍ର ହେଇଗଲା। ବ୍ରାହ୍ମଣ ହେଇଛି ବ୍ରାହ୍ମଣ କର, ବ୍ରାହ୍ମଣ ହେଇଗଲା, ତେଣୁ ସବୁ ବର୍ଣ୍ଣର ସବୁ ଲୋକ ଅଛନ୍ତି। ଆମକୁ ଏଠି ଚିନ୍ତା କରିବାକୁ ପଡ଼ିବ, ମୋର କେଉଁ ଗୁଣ ରହିଛି, ମୋର କେଉଁ ଗୁଣଟା ରହିଛି? ଯଦି ଗୁଣଟାକୁ ଆମେ ପରିବର୍ତ୍ତନ କରିବାକୁ ଚାହିଁବା, ତ ଭକ୍ତି ଦ୍ୱାରା ହିଁ ଯାହା କିଛି ହେବ। ପ୍ରହ୍ଲାଦ ମହାରାଜ ଜନ୍ମ ହେଇଥିଲେ କେଉଁଥିରେ? ଅସୁର କୂଳରେ, କିନ୍ତୁ ରହିତା ଅସୁର ଭାବ କହିଦେଉଛନ୍ତି ନାରଦ ମୁନି, ଅସୁର ଭାବ ତାଙ୍କର ନଥିଲା। ଆଉ ଅସୁରମାନଙ୍କର ସବୁଠୁ ବଡ଼ ଭାବ କ'ଣ? ମାଶ୍ଚର୍ଯ୍ୟ ଆଦି, ଅସୁରମାନଙ୍କର ସବୁଠୁ ବଡ଼ ଗୁଣ ହେଲା ମାଶ୍ଚର୍ଯ୍ୟ, ପରଦୋଷକୁ, ଏ ପରଗୁଣକୁ, ସେ ଉତ୍କର୍ଷକୁ ସେ ସହିପାରିବେ ନାହିଁ, ପରର ପଡ଼ିବାକୁ ଶୋଇପାରିବେନି। ଏଇଟା ଯାହା ହୃଦୟ ରହିଛି ସେଇଟା ଗୋଟେ ଅସୁର, ଅସୁର ଭାବଟା, ସେ ଭଲ ରହିଲା, ସେ ଭଲରେ ଖାଇଲା, ସେ ବଢ଼ିଗଲା, ସେ ଏଇଟା କଲା, ତାକୁ ଦେଖିକି ଶୋଇପାରିବେ। ପ୍ରହ୍ଲାଦଙ୍କର ଏଇଟା ନଥିଲା, ଏଗୁଡ଼ ଗୁଣକୁ ହିଁ ନାରଦମୁନି ଭଲ ପାଇକି ବର୍ଣ୍ଣନା କରିଛନ୍ତି। ଯୁଧିଷ୍ଠିର ଆଗରେ, କାହା ଆଗରେ ବର୍ଣ୍ଣନା କରୁଛନ୍ତି? ତାଙ୍କର ଆଉ ଗୋଟେ ଶିଷ୍ୟ ଆଗରେ, ଯିଏ ଭଗବାନଙ୍କୁ ପାଇଛନ୍ତି, ଭଗବାନ ଯାହାଙ୍କର ବନ୍ଧୁ ଥିଲେ, ତାଙ୍କ ଆଗରେ ବର୍ଣ୍ଣନା କରୁଛନ୍ତି। ଜସ୍ମିନ୍ ମହତ୍ ଗୁଣା ରାଜନ୍ ଗୁହ୍ୟନ୍ତେ କବି ବି ମୁହୋ ତେ ଅଧୁନା ପିପି ଦିଅନ୍ତେ ୟଥା ଭଗବତୀ ଈଶ୍ୱରେ। ହେ ରାଜନ୍, ମୁଁ ଆଉ କ'ଣ କହିବି, ଏତେ ଖୁସି ହେଉଛନ୍ତି ନାରଦ ମୁନି, ଜଣେ ଭଗବାନଙ୍କର, ସେ ଏତେ ବଡ଼ ଶିଷ୍ୟ ଯାହା କରିଛନ୍ତି, ସେ ଜଣେ ଭଗବାନଙ୍କର ଐକାନ୍ତିକ ଭକ୍ତ, ଆଜି ତାଙ୍କର ଗୁଣଟାକୁ ଏମିତି କହୁଛନ୍ତି। ୟସ୍ମିନ୍ ମହତ୍ ଗୁଣା ରାଜନ୍, ହେ ରାଜନ୍, ଯାହାଙ୍କର ମହତ ଗୁଣକୁ ଗୁହ୍ୟନ୍ତେ କବି ବି ମୁହୁ, ଗୃହ୍ୟନ୍ତେ କବି ବି ମୁହୁ, ସବୁବେଳେ ତାଙ୍କର ଗୁଣକୁ, ପ୍ରହ୍ଲାଦଙ୍କର ଗୁଣକୁ ସମସ୍ତ ବଡ଼ ବଡ଼ ପଣ୍ଡିତ ଲୋକମାନେ ଗାନ କରନ୍ତି, କବି ବି ମୁହୁ। ସଂସାରରେ ଜ୍ଞାନୀଗୁଣୀ ଲୋକମାନେ କେବଳ ଭକ୍ତିକୁ ବୁଝିବେ, ଏଇଟା ସାଧାରଣ ଲୋକମାନଙ୍କ ପାଇଁ ସ୍ଥାନ ନୁହେଁ। ସେଥିପାଇଁ ସାଧାରଣ ଲୋକମାନେ ଆମେ ଏଠି ଆମନ୍ତ୍ରଣ କରିକି ନେଇ ଆସିବା, ସେମାନେ କେବଳ ଗୋଟେ କ'ଣ କରିବେ ଏଠି, କେବଳ ବିଶୃଙ୍ଖଳା ହିଁ ତିଆରି କରିବେ। ଆମେ ତାଙ୍କୁ ଆଣିବା କଲ୍ୟାଣ ପାଇଁ, କିନ୍ତୁ ଯେହେତୁ ତାଙ୍କର ପୂର୍ବ ସ୍ୱୀକୃତିଟା ବଳବାନ ନୁହେଁ, ସେଠି ଆସିକି ଅପରାଧ କରିବେ, ଏଠି ବିଶୃଙ୍ଖଳା କିଛି କରିବେ, ତାପରେ କ'ଣ କରିବେ, ଏରାକୁ ଛାଡ଼ି ଦେଇକି ପଳେଇଯିବେ, ଯାହାଦ୍ୱାରା ତୁମେ ବି ବଦନାମ ହବ, ସେମାନଙ୍କର ବି ଅପକାର। ଯଦିଓ ଆଚାର୍ଯ୍ୟମାନଙ୍କ ଦୃଷ୍ଟିରେ ସମସ୍ତଙ୍କର ଭକ୍ତି କରିବାର ଅଧିକାର ଅଛି, କିନ୍ତୁ ପାତ୍ରତା ଅଛି, ପାତ୍ରତା ଅଛି। ଭଗବାନ ଦେଖନ୍ତୁ, ଏଣେ ଏଣେ ସମସ୍ତେ ସମସ୍ତେ ଭକ୍ତି କରିପାରିବେ, ସେଣେ ଭଗବାନଙ୍କ ଗୀତାରେ କ'ଣ କହିଦେଉଛନ୍ତି, ଯିଶା ତ୍ୱନ୍ତଗତମ ପାପମ ଜନାନମ ପୁଣ୍ୟକର୍ମଣାମ ତେ ଦ୍ୱନ୍ଦ ମୋହ ନିର୍ମୁକ୍ତା ଭଜନ୍ତେ ମାଂ ଦୃଢ଼ବ୍ରତା। ସମସ୍ତେ ଭଜନ କରିପାରିବେନି, ପଳେଇଲେ ବି ମୋ ପଥକୁ କରିପାରିବେ ନାହିଁ, ସବୁ ନେଇ ଗୀତାରେ ପକେଇବାକୁ ପଡ଼ିବ। ଆମେ ଭକ୍ତ ତିଆରି କରିଦେଉଛେ, ଠିକ୍ ଅଛି, ବଡ଼ ସୁନ୍ଦର, କିନ୍ତୁ ଭଗବାନ ଗୀତାରେ କ'ଣ କହୁଛନ୍ତି ଦେଖ, କେମିତି ଭକ୍ତ ହବା ଦରକାର, ଯେସୁ ଅନ୍ତଗତମ ପାପମ ଜନାନ ପୁଣ୍ୟକର୍ମଣାମ, ଯେ ପାପ ଅନ୍ତଗତମ, ଆମେ ତ ଭକ୍ତ ହେଇକି ପାପ କରିଦେଉଛ, ବେଳେବେଳେ ଏମିତି ତୁମେ କାମ କରୁଛ ଯେଉଁଟାକି ବେଦ ଧର୍ମର, ବେଦ ଧର୍ମରେ ଏଇଟା ନାହିଁ, ଭଗବାନ କେମିତି ଖୁସି ହେବେ। ବହୁତ ବଡ଼ ଏ ବିଜ୍ଞାନ ସବୁ ସାଇଡ଼ରେ କଥା ଅଛି, ଯିଏ ଯେଉଁ ସାଇଡ଼କି ନେଇପାରିଲା ସେ ସାଇଡ଼କି ନେଇ ଚାଲିବ, କିଛି ଅସୁବିଧା ନାହିଁ। ଯେ ଭଗବାନଙ୍କର ଶିକ୍ଷାଟା ଏମିତି ଅଛି, ଯୁଆଡ଼େ ତୁମେ ନେଇପାରିବ ସେମିତି ନେଇଯାଇପାରିବ, କିନ୍ତୁ ତତ୍ତ୍ୱ ଉପରକୁ ଆସିଯିବ ବହୁତ ରେୟାର ପାଇବ ଭକ୍ତିଟା। ସୁଦୁର୍ଲଭ ଭକ୍ତି, ଭଗବାନ କହିଲେ ନା, ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା କୋଟି ସୁପି ମହାମୁନି, ତାର ଆରମ୍ଭଟା କ'ଣ, ବହୁତ ସୁନ୍ଦର ଶ୍ଳୋକ ବୁଲିଯାଉଛି। ବୃତ୍ରାସୁର ଚରିତ ପ୍ରଶ୍ନ ପଚାରୁଛନ୍ତି କିଏ, ପ୍ରକୃତି ମହାରାଜ। ମୁନି ଋଷିମାନେ ପ୍ରାୟ ସେମାନେ ତାଙ୍କ କାମନାକୁ ତ୍ୟାଗ କରିପାରୁନାହାନ୍ତି, ଦେବତାମାନେ କାମନାକୁ ତ୍ୟାଗ କରିପାରୁନାହାନ୍ତି, ବୃତ୍ର ଅସୁରକୂଳରେ ଜନ୍ମ ହେଇକି ଏ ଶୁଦ୍ଧ ଭକ୍ତି କେମିତି ପ୍ରାପ୍ତ ହେଲେ, କେମିତି ବା ମହାମୁନି ହବା ଭଗବାନ ଏଟା ପରିକୀତଙ୍କର ସଂଜ୍ଞା, ପରିକୀତ ଷ୍ଟ୍ରେଟ ପଚାରୁଛନ୍ତି ଏଭଳି ସ୍ଥିତି ସେ କେମିତି ପ୍ରାପ୍ତ ହେଲେ, ଶୁଦ୍ଧ ଭକ୍ତିଟା କେତେ ବିରଳ ତୁମେ ଚିନ୍ତା କର। ସେଥିପାଇଁ ଲେଖିଲେ ଶୁଦ୍ଧ ଭକ୍ତି ସୁଦୁର୍ଲଭା, କ'ଣ କ'ଣ କହିଲେ, ମୁକ୍ତାନାମ ପି ସିଦ୍ଧାନାମ, ତା ପୂର୍ବରୁ ଶ୍ଳୋକ ସବୁ ରହିଛି, କୋଟି କୋଟି ଲୋକ ଭିତରେ କେହି ଜଣେ ମୁକ୍ତି ପଥକୁ ଆସୁଛି, ପୁଣି ମୁକ୍ତିମାନଙ୍କ ଭିତରେ ସିଦ୍ଧାନାମ, ମୁକ୍ତିକାମୀମାନଙ୍କ ଭିତରେ ଜଣେ ସିଦ୍ଧି ପାଇବା ଲୋକ, ମୁକ୍ତାନାମ ପି ସିଦ୍ଧାନାମ ନାରାୟଣ ପରାୟଣ, ଏ ମୁକ୍ତିକାମୀମାନଙ୍କ ଭିତରେ ଯେ ନାରାୟଣ ପରାୟଣ, ନାରାୟଣ ପରାୟଣ, ତାର ପ୍ରାଣ ହେଉଛନ୍ତି କେବଳ ନାରାୟଣ, ନାରାୟଣ ପରାୟଣ ସୁଦୁର୍ଲଭ, କେବଳ ପ୍ରଶାନ୍ତ ଆତ୍ମା, ସେମାନେ ପ୍ରଶାନ୍ତ ଆତ୍ମା, ସେମାନେ ସୁଦୁର୍ଲଭ। ତାପରେ କହିଲେ କୋଟି ସୁପି ମହାମୁନି, କୋଟି କୋଟି ମହାମୁନି ମାନଙ୍କ ଭିତରେ ସେମାନେ, କୋଟି ସୁପି, କୋଟି ସୁ ଅପି, କୋଟି ଲୋକ ଭିତରେ ଗୋଟିଏ, ତାହେଲେ ଶୁଦ୍ଧ ଭକ୍ତିଟା କ'ଣ ସରଳ ସହଜ, ଏଟା ଭାଗବତ ସଂଜ୍ଞା। ତାହେଲେ ଆମେ ଯଦି ଚାହିଁବା ଆମେ ଯୁଆଡ଼େ ଯୁଆଡ଼େ ନେବା ସେଆଡ଼େ ନେଇଯାଇପାରିବା, ଭକ୍ତିକୁ ସହଜ କରିଦେଇପାରିବା, ଭକ୍ତିକୁ ଯେମିତି ପାରିବା ଆମେ ସେ ବ୍ୟାଖ୍ୟା କରିଦେବା, କାରଣ ସବୁ ପ୍ରକାର ଅଛି, ସବୁ ସ୍ତରର ଲୋକମାନଙ୍କ ପାଇଁ। ଆଉ ଗୋଟେ କଥା, ଯଦି ଆମେ ଯେମିତି ଆମେ ଭକ୍ତ ହେଇଛି ବା ଜଣେ ଭକ୍ତ ହେଇଛି, ତାର ପୂର୍ବ ସ୍ୱୀକୃତି ସାର ଭକ୍ତ ହେଇଛି, ସେ ଯଦି ଟୋଟାଲ ନ ଆସିବେ ଭକ୍ତି ପଥକୁ, ତାର ଉଦ୍ଧାର କେମିତି ହବ? ତ ଯାହାର ଯେତେ ଜନ୍ମର ସ୍ୱୀକୃତିଟା ରହିଛି, ସେ ସ୍ୱୀକୃତି ହିସାବରେ ତାର ପରସେଣ୍ଟଟା ରହି, ତୁମର ଯଦି 10% ସ୍ୱୀକୃତି ଅଛି ପୂର୍ବ ଜନ୍ମରେ, ଏଇଟାକୁ ତୁମକୁ ବଢ଼େଇବାକୁ ପଡ଼ିବ। ତୁମେ ଚିନ୍ତା କରନି, ଯାହାର 50% ସ୍ୱୀକୃତି ପୂର୍ବ ଜନ୍ମରେ ଅଛି, ତା ସହିତ ତୁମର ଫେତ ସମାନ ହବ, କେବେ ଭାବିପାରିବେ? ତୁମେ ଗୋଟେ ଗୁରୁଙ୍କର ଡିସିପଲ ହେଇପାର, କ'ଣ ବୁଝିପାରୁଛ କି ନାହିଁ, ତୁମେ ଗୋଟେ ଗୁରୁଙ୍କର ଶିଷ୍ୟ ହେଇପାର, ତୁମେ ଗୋଟେ ଗୁରୁଙ୍କର ଶିଷ୍ୟ ହବ, ସେଇ ଭଗବାନ ବିଗ୍ରହଙ୍କୁ ଦର୍ଶନ କର, ସମାନ ବିଗ୍ରହ, ସମାନ ଗୁରୁ, ସମାନ ଶିକ୍ଷା ଥିବ, ସମାନ ଭାଗବତ ପଢା ହଉଥିବ, ସମାନ ସମସ୍ତେ ଶୁଣୁଥିବେ, ଜଣଙ୍କର ବିଶ୍ୱାସ ହେଉ ଜଣଙ୍କର ହବନି, କାହିଁକି ହଉନି? ତାର ଯଦି ପୂର୍ବ ଜନ୍ମରେ 30% ସ୍ୱୀକୃତି ଅଛି, ସେ 30% ତାକୁ ଗ୍ରହଣ କରିପାରିବ, ଅଧିକା କରିପାରିବନି। ତାର 10% ଅଛି, ସେ 10% ଗ୍ରହଣ କରିବ। ତାର 50-60% ଅଛି, ସେ ଫଟାଫଟ ଏଇଟା ଗ୍ରହଣ କରିନ। ବହୁ ଜନ୍ମ ତାର ସ୍ୱୀକୃତି ବଳ ଜଣେ ଭକ୍ତି ଅଛି ନା, ସେ ଶ୍ଳୋକ, ବହୁ ଜନ୍ମର ତପ ଦାନ ଧ୍ୟାନ ଆଦି ଫଳରେ ଜଣେ କୃଷ୍ଣ ଭକ୍ତ ହୁଏ, ବହୁ ଜନ୍ମର ସେ ପୂର୍ବ ଜନ୍ମମାନଙ୍କର ସ୍ୱୀକୃତି କେତେ ଅଛି ସେଇଟା ଆମକୁ ଜଣା ନାହିଁ। ସେଥିପାଇଁ କହିଥିଲେ ସ୍ୱଳ୍ପ ପୁନ୍ୟମ୍ବତାମ ରାଜନ ବିଶ୍ୱାସ ନହିବେ, ସେ ତ ଅଟକି ଯାଉଛନ୍ତି ଗୋଟିଏ ଜାଗାରେ, ସେ ଗୋଟିଏ ଫାଷ୍ଟ ଷ୍ଟେପ୍ରେ ସବୁ ଅଟକି ରହିଗଲେ, ସେଥିପାଇଁ ଭକ୍ତିମାନ ଠାକୁର ଇଣ୍ଟ୍ରୋଡ୍ୟୁସ୍ କରିଦେଇଛନ୍ତି, ପ୍ରଣାମ ବେଳେ ସେଟାକୁ ଗାଅ। ସୁକୃତରେ ତୁମର ବେଶୀ ନଥିଲେ ତୁମକୁ କୌଣସି ଜିନିଷ ଗୁରୁତ୍ୱ ଲାଗିବନି, ସେବାଟା ସେବା ଭଳି ଲାଗିବନି, ନାମଟା ନାମ ଭଳି ଲାଗିବନି, ବିଗ୍ରହ ବିଗ୍ରହ ଭଳି ଲାଗିବେନି, ବୈଷ୍ଣବ ବୈଷ୍ଣବ ଭଳି ଲାଗିବେନି, ଗୁରୁ ଗୁରୁ ଭଳି ଲାଗିବେନି, ବିଶ୍ୱାସ ନେବେ ଯାହା ଏତେ ସବୁ କରୁଥିବ କିଛି ବିଶ୍ୱାସ ଶୁଣୁଥିବ କାହିଁକି ତୁମ ସୁକୃତିଟା ପ୍ରବଳ ନାହିଁ ଆଉ ବଢ଼ାଅ। ଏଇଟା ସୁକୃତି ଦେବା ପାଇଁ ସବୁ କରାହେଇଛି ନା, ଆମେ ଯେଉଁ ଆଣୁଛେ ଲୋକମାନେ ସୁକୃତି ପାଆନ୍ତୁ ଜନ୍ମରେ କିଛି କ୍ଷତି ନାହିଁ, କିନ୍ତୁ ବି କେୟାରଫୁଲ, ସାବଧାନ ରୁହ। ଶୁଦ୍ଧ ଭକ୍ତିରେ କ'ଣ, ମୁକ୍ତାନାମ ଫି ସିଦ୍ଧାନାମ ନାରାୟଣ ପରାୟଣ ସୁଦୁର୍ଲଭ ପ୍ରଶାନ୍ତାତ୍ମା କୋଟି ସୁପି ମହାମୁନି, ଏ ହେଉଛି କୋଟି ସୁପି ମହାମୁନି ସତ୍ୟ ଭାଗବତ ବାଣୀ। ଦେଖ ନା ପ୍ରହ୍ଲାଦଙ୍କର ଗୁଣ, ଜସ୍ମିନ ମହତ ଗୁଣାରାଜନ ମୁହ୍ୟନ୍ତେ କବି ବି ମୁହୁ, ମୁହ୍ୟନ୍ତେ କବି ବି ମୁହୁ ମୁହୁ, ବାରମ୍ବାର ବାରମ୍ବାର ଜ୍ଞାନୀ ଲୋକମାନେ କୁହନ୍ତି, ତେୟ ଧୁନା ନତେୟ ଧୁନା ଦିଅନ୍ତେ ଯଥା ଭଗବତୀ ଈଶ୍ୱରେ, ଭଗବାନଙ୍କର ଗୁଣ ଯେମିତି ଅଦ୍ୟାବଧି ବିରାଜମାନ ହେଇକି ରହିଛି, ଆଜି ପର୍ଯ୍ୟନ୍ତ ପ୍ରହ୍ଲାଦଙ୍କର ସେଭଳି ଗୁଣ ରହିଛି। ଆମର କ'ଣ ଗୁଣର ଚାଞ୍ଚଲ୍ୟତା ସ୍ଥିରତା, ଆଜି ଭଲ ଲାଗୁଛ, ପାଞ୍ଚ ବର୍ଷ ପରେ ଦେଖିବ ସେଇ ଗୁଣଟା ନଥିବ, ଆଉ ଗୋଟେ ଦୁର୍ଗୁଣ ବାହାରିବନି, ଗୋଟେ ଗୁଣ କମିଗଲା ବେଳକୁ ଆଉ ଗୋଟେ ଗୁଣ, ଯେ କିଏ ବହୁତ ଖାଉଥିଲା ସେ ଖାଇବାଟା କମେଇଦେଲା ବେଳକୁ ତାହେଲେ ରାଗ ହେଟା ବଢ଼ିଗଲାଣି। ତ ଆର୍ଟିଫିସିଆଲି ଯେଉଁ ଯାଉ ଯେଉଁ ଯେଉଁ ଜାଗାକୁ ଯାଉ ଦେଖିବ ସେଟା ଖାଇବା କମେଇଦେଲା ବେଳକୁ ନିଦ୍ରା ବଢ଼ିଗଲାଣି, ଯୁଆଡ଼େ ଦେଖ ତୁମେ ଭାବିବ ମୁଁ ଆଡ଼ଜଷ୍ଟମେଣ୍ଟ କରିକି ଗୋଟେ କେଉଁ ହିସାବରେ ଏଠି ଚଳିବି, ତୁମେ ଆର୍ଟିଫିସିଆଲ କିଛି କରିପାରିବନି, ଶରଣାଗତି ବିନା, ଭଗବାନଙ୍କ ସେବା ବିନା, ଭଗବାନଙ୍କୁ ପ୍ରାର୍ଥନା କରିବା ବିନା, ଏ ପ୍ରାର୍ଥନାର ପଥ ଏତେ ଶ୍ରବଣ କୀର୍ତ୍ତନ ଜଣେ କରୁଛି କେବଳ ଗୋଟିଏ ଜିନିଷ ପାଇଁ, କେବଳ ଭଗବାନଙ୍କୁ ପ୍ରାର୍ଥନା କରି ମୋତେ ଆପଣ ସାହାଯ୍ୟ ନ କରିବେ ମୋତେ କିଛି ରାସ୍ତା ନାହିଁ, ଆପଣ ମୋତେ ସାହାଯ୍ୟ କରିବାକୁ ହିଁ ପଡ଼ିବ, ନହେଲେ ତୁମେ ଯେଉଁ ରାସ୍ତାରେ ଯାଅ ଦେଖିବ ଗୋଟେ ସାଇଡ୍ କୁହନ୍ତିନି କ'ଣ କ'ଣ, ଗୋଟେ ଆଡ଼େ ବନ୍ଧ ବାନ୍ଧିଗଲା ବେଳକୁ ଆଉ ଗୋଟେ ବାଡ଼େ ବାଣିଜ୍ୟ ରାସ୍ତା ଦେଇ କ'ଣ ହେଉଥିବ, ଦେଖିନ ସେ ଏଠି ପକେଇଦେଲା ବେଳକୁ ଏଠି ଆଇଲା ବେଳକୁ ହେଠି ଚେକେ ପକେଇଦେଲା ବେଳକୁ ସେଟା ଖୋଲିଗଲାଣି, ସେଠି ପଡ଼ିଲା ଏଠି ଖୋଲିଲାଣି, ବର୍ତ୍ତମାନ ଗୋଟେ ଗୋଟେ ସାଧାରଣ ଅବସ୍ଥାଟା ହେଉଛି ଏହା। ସେଠି ପ୍ରଭୁଙ୍କର ହରିଗୁରୁ ବୈଷ୍ଣବଙ୍କର ଭରସା ନ କରିବ, ତା କତିରେ ଯେଉଁ ଗୁଣ ଅଛି ସେ ଗୋଟେ ଗୁଣ ପଡ଼ିଦେଲେ ଆଉ ଗୋଟେ ଗୁଣ, ସେ କହୁଛି ମୁଁ ସାଧାରଣ ଭୋଜନ, ସାଧାରଣ ଭୋଜନର କାମ ହେଉଛି ଏଇଟା, ସାଧାରଣ ଭୋଜନରେ ଦୁଇଟା ରହିଲା ପାର୍ଟ, ସାଧାରଣ ଭୋଜନ ନ କଲେ ବ୍ୟାକୁଳତା ଆସିବନି, ଶୁଦ୍ଧତା ଆସିବନି, କିନ୍ତୁ ମନେ ରଖିବାକୁ ପଡ଼ିବ ସାଧାରଣ ଭୋଜନ କରୁଛେ କେବଳ ଏଇ କୃପାଟା ପାଇବା ପାଇଁ, ତୁମେ ସାଧାରଣ ଭୋଜନ କରିବା ଦ୍ୱାରା ତୁମର କିଛି ଯେଉଁ ଗୁଣ ଗୁଡ଼ାକ ଚାଲି ଆସିବ ତୁମେ ଭାବୁଛି ସେଇ ଗୁଣ ଦ୍ୱାରା ତୁମେ ଗୋଟେ ସେଟ୍ଅପ୍ ହେଇଗଲା ତୁମ ସ୍ପିରିଚୁଆଲ ଲାଇଫ୍ଟା, ତୁମେ ଦେଖ ତୁମେ ତ ସାଧାରଣ ଭୋଜନ କରି କିଛି ଗୁଣ ଏଣେ ଅର୍ଜନ କରିଦେଉଛ ସେଣେ ଗୁଣ କିଛି ଗୋଟେ ଦୁର୍ଗୁଣ ପଡ଼ିଗଲାଣି, ତୁମେ ସାଧାରଣ ଭୋଜନ ବହୁତ କରିଦେଲ ସେଣେ ଦେଖିଲ ସମ୍ମାନ ଆସିକି ପହଞ୍ଚିଗଲା, ପ୍ରତିଷ୍ଠା ଢୁଆଣ ମନେ ପଡ଼ିଗଲେ, ପ୍ରକୃତ ଭୂମିକାରେ ତୁମେ କେତେବେଳେ ଭୋଜନ କରୁଥିଲ କେତେବେଳେ ସୁରକ୍ଷିତ ନୁହଁ ମନ ରଖିତ, ତେବେ ଏତେ ପ୍ରକାର ଅନର୍ଥ ଜିନିଷକୁ ଡେସ୍କ୍ରାଇବ୍ କାହିଁକି ଆଚାର୍ଯ୍ୟମାନେ କଲେ, କ'ଣ ଆବଶ୍ୟକ ଥିଲା, ସିମ୍ପୁଲ ତ ହରେ କୃଷ୍ଣ ଜପ କର, ହରେ କୃଷ୍ଣ ବୋଲ ବାସ୍ ଚାଲ, ଏତେ ପ୍ରକାର ଜିନିଷକୁ ଇଣ୍ଡିକେଟ୍ କାହିଁ କରିଗଲେ, ସାବଧାନ ରୁହ ଏ ଜିନିଷ କେତେ ବଡ଼ ସୁଦୁର୍ଲଭ ଜିନିଷଟା, ତୁମେ ଗୋଟେ ଆଡ଼କୁ ବଢ଼ିବାକୁ ଚାଲିଲା ବେଳକୁ ଆଉ ଗୋଟେ ଆଡ଼େ କମିଗଲାଣି, ଆଉ ଗୋଟେ ଆଡ଼େ ବଢ଼ିଲା ବେଳକୁ ସାଧାରଣ ଅବସ୍ଥା ହେଉଛି ଏଇଟା, ତୁମେ ସବୁ କିଛି କରିଦେବ ଜଣେ ସାଧାରଣ କରିଦେଲେ ତାର ଅଲଗା ଗୁଣରେ ଚାଲିଗଲା, ଆପଣ ତ ପ୍ରାଉଡ଼ ନେଚର ଚାଲିଲାଣି, ତା ଗର୍ବ ଚାଲିଲାଣି, ଅନ୍ୟମାନଙ୍କର ହୀନ ଭାବ ଚାଲିଲା, ସେଥିପାଇଁ ସେ ଏଠି କହିଲେ ନତେ ଅଧୁନା ପିଧିଅନ୍ତେ ଯଥା ଭଗବତୀ ଈଶ୍ୱର, ଗୋଟେ ଜୀବନିଷ୍ଠ ଗୋଟେ ଭଗବତ ନିଷ୍ଠ, ଏଠି ଚକ୍ରବର୍ତ୍ତୀ ଷ୍ଟ୍ରେଟ୍ କହିଥିଲେ, ଆସିଦାନ୍ତ ଗୋଟେ ନଜାଣେ ତୁ ତ କିଛି ବୁଝିପାରିବୁନି, କହିବ ଏଦିନ ଭୋଜନ ସାଧନ କରୁଛି କ'ଣ ହେଉଛି କାହିଁକି ହେଉନି ମୋର ତ ଏମିତି ଗୁଣ ହେଲା, ସେ ତୁମେ ସାଧକ ଅବସ୍ଥାରେ ସେ ସିଦ୍ଧ ବୋଲି ନିଜକୁ ଭାବିଦେବ, ଗଲା ତୁମେ ଅନର୍ଥକୁ ଜୀବନରେ ଆମନ୍ତ୍ରଣ କଲା, ଭକ୍ତି ଠାକୁର କହୁଛନ୍ତି ଆଉ ସାଧକ କେବେ ସିଦ୍ଧ ହେଇପାରିବନି, ସାଧକ ହିଁ ସାଧକ, ସାଧକ ସିଦ୍ଧ ଅବସ୍ଥାରେ ତାର ଯେଉଁ ଅଭିମାନଟା ତାର ପତନର କାରଣ, ହେ ସାଧନ କରିଦେଲା ସେ କ'ଣ ବର୍ତ୍ତମାନ କିଛି ଦୋଷରୁ ମୁକ୍ତ ହେଇ ସେ କ'ଣ ଭାବୁଛି ମୋର ଭକ୍ତି ହେଇଗଲା, ନାଇଁ ତୁମ ପାଖରେ ଯେଉଁ ଅନର୍ଥ ରହିଛି ତୁମେ ଜାଣିନ, ସେ ଅନର୍ଥ ଯୋଉ ଦିନ ହେଲେ ବାହାରେ ନେମ୍ ଫେମ୍ ପ୍ରେଷ୍ଟିଜ୍ ଆଡ୍ରେସନ୍ କୁଆଡ଼େ କ'ଣ ଗୋଟେ ଭାରି ପଡ଼ିବ, ଏଠି ସେ କହୁଛନ୍ତି ମହତ ଭଗବତ ଗୁଣ ଅପ୍ରାକୃତା ଧୈର୍ଯ୍ୟ ଗାମ୍ଭୀର୍ଯ୍ୟାଦୟ ସ୍ୱଭାବେ ନୈବ ସ୍ଥିତ କବି ବିବେକା ବି କୁହନ୍ତି, ବିବେକୀ ଲୋକମାନେ କୁହନ୍ତି କ'ଣ ଗାମ୍ଭୀର୍ଯ୍ୟ ଅପ୍ରାକୃତ, ମହତ ଭଗବତା ଗୁଣ ଅପ୍ରାକୃତ, ଏଇଟା ଅପ୍ରାକୃତ ଗୁଣ, ଭଗବତ ଗୁଣ କ'ଣ ସବୁ ଅପ୍ରାକୃତ, ଆମ ପାଖରେ କେଉଁ କେଉଁ ଗୁଣ ଅଛି, ପ୍ରାକୃତ ଗୁଣ, ପ୍ରାକୃତ ଗୁଣ, ପ୍ରଭୁଙ୍କର କୃପାରେ ଯେଉଁ ଗୁଣଗୁଡ଼ା ଉଦିତ ହବ ସେଗୁଡ଼ା କ'ଣ ଅପ୍ରାକୃତ ଗୁଣ, ଅପ୍ରାକୃତ ଗୁଣ, ଏ ଅପ୍ରାକୃତ ଭଗବାନ ଅପ୍ରାକୃତ ନାହିଁ, ଅପ୍ରାକୃତ ଗୁଣ ଦ୍ୱାରା ଭଗବାନଙ୍କୁ, କିନ୍ତୁ ପ୍ରାକୃତ ଭୂମିକାରେ ଆମେ କହିବୁ କେବେ ପାଇଲେ ତ ଭଗବାନ ସନ୍ତୁଷ୍ଟ କରିବେ, ପ୍ରାକୃତ ଭୂମିକାରେ ଆମକୁ ଏଗୁଡ଼ା ସବୁ କରିବାକୁ ପଡ଼ିବ, ଏବଂ ତା ସହିତ କ'ଣ କରିବାକୁ ପଡ଼ିବ, ଭଗବାନଙ୍କୁ ବ୍ୟାକୁଳରେ ଗୁରୁଙ୍କୁ ଭଗବାନଙ୍କୁ ବୈଷ୍ଣମାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ତାଙ୍କ କୃପା ହେଲେ ହିଁ ଏ ଅପ୍ରାକୃତ ଗୁଣଗୁଡ଼ା ଉଦିତ ହବ, ଏଇଟା ଉଦିତ ଜିନିଷ କ'ଣ ବୁଝିପାରୁଛ ନା ନାହିଁ, ଏଇଟା ପ୍ରକଟ ହବ, ଅର୍ଜନ କରିପାରିବନି, ଅର୍ଜନ କ'ଣ ବୁଝିବନି, ଧନଟା ଖଟିଲେ ତୁମକୁ ମିଳିବ, ଖଟିଲେ ତୁମ ଧନ ପାଇଁ ଖଟୁଛ ତୁମକୁ କ'ଣ, ଏଇଟା କହୁନି ମୁଁ ଧନ ଅର୍ଜନ କଲି, ଏଠି ତୁମେ କହିପାରିବ ମୁଁ ଭକ୍ତି ଅର୍ଜନ କରିବି, ଭକ୍ତି ଇଣ୍ଡିପେଣ୍ଡେଣ୍ଟ, ତୁମେ କିନ୍ତୁ ଖଟିବାକୁ ପଡ଼ିବ, ନ ଖଟିଲେ ହବନି। କାହିଁକି ନା ଶ୍ରମ କଲେ ଭଗବାନ କ'ଣ କରିବେ, କୃପାଟା କରିବେ, ଏ କଲେ ତାଙ୍କର ଏ ଅପ୍ରାକୃତ ଗୁଣଟା ତୁମ ପାଖରେ ଆସିବ, ତାଙ୍କ କୃପା। ଏ ରାସ୍ତାଟା ସେଇଟା ତୁମେ ଯୁଆଡ଼େ ଯୁଆଡ଼େ ବୁଲି ବୁଲିକି ଯାଅ, ଯେତେ ସିଦ୍ଧାନ୍ତ ତୁମେ ଶୁଣିବ, ଆରେ ଗୋଟେ ରାସ୍ତା ଅଛି, ମୋତେ ପ୍ରାର୍ଥନା କରିବାକୁ ପଡ଼ିବ, ଆଉ ତ କିଛି ରାସ୍ତା ହିଁ ନାହିଁ, ଅଲଗା ସବୁ ରାସ୍ତା ବନ୍ଦ ଅଛି। ଆଉ ଏତେ ସାଧାରଣ ଭଜନ ଆମେ କରୁଛେ ଗୋଟେ ଗୋଟେ ଜିନିଷ ପାଇଁ, ଗୋଟେ ପ୍ରେଇଂ ମୁଡ୍, ଗୋଟେ ସିନ୍ସିୟର, ଗୋଟେ ଗମ୍ଭୀର ପ୍ରାର୍ଥନା ଭଗବାନଙ୍କ ପାଇଁ ଆମକୁ କରିବାକୁ ପଡ଼ିବ। ସବୁବେଳେ ତାଙ୍କୁ ଚେଷ୍ଟା କରିବା, ତାଙ୍କୁ ସୁଖ କରିବି, ସୁଖୀ ଦେବି। ଏଠି ସେ କଥା ସେ କହୁଛନ୍ତି, ଏ ତେଗୁଣା ଜୀବନିଷ୍ଠା ନ ଭବନ୍ତି, ଷ୍ଟ୍ରେଟ୍ କହିଦେଲେ, ଏଇ ଯେଉଁ ଗୁଣ ଗୁଡ଼ା ତୁମେ ଶୁଣିଲ ଯୁଧିଷ୍ଠିର, ଏଇଟା ଜୀବଙ୍କ ପାଖରେ ନାହିଁ, ଜୀବନିଷ୍ଠା ନ ଭବନ୍ତି, ଜୀବ ଏ ଗୁଣ ଗୁଡ଼ାକ ପାଇପାରିବ ନାହିଁ। କିନ୍ତୁ ଭଗବଦୀୟ ଏବୈତି ଗୁଣେ ମନ ଆଦି ଇନ୍ଦ୍ରିୟ ବିଷୟ କ୍ରିୟନ୍ତେ ଇତି ଅର୍ଥ, ଭଗବାନଙ୍କର ଏଇଟା କୃପାର ଫଳ, ତାଙ୍କ ମନ ଇନ୍ଦ୍ରିୟ ସବୁ ଭଗବତ ନିଷ୍ଠ ହେଇଥିଲେ, ପ୍ରଭୁଙ୍କ କୃପାର ଫଳ ଏଇଟା। କାରଣ ପ୍ରହ୍ଲାଦଙ୍କ ଯେଉଁ ଗୁଣ ସବୁ, ରାଜାର ପୁଅ ହେଇକି ସବୁ ଏଇଭଳିଆ ତାଙ୍କର ସ୍ଥିତି ଥିଲା, ଅସୁର ସମାଜ ଭିତରେ ରହିକି ବିଶ୍ୱରେ ଯେଉଁଠି ଉତ୍ତାନ ତଳଙ୍ଗ, ବାବାର କ'ଣ ନଥିଲା, ହିରଣ୍ୟକଶିପୁ ଆଣିକି ସମୁଦ୍ର ମାନେ କ'ଣ ଦେଇଯାଉଥିଲେ, ରତ୍ନ ହରିକା ଦେଇକି ଯାଉଥିଲେ, ସବୁ ଋତୁର ଫଳ ଫୁଲ ସମସ୍ତେ, ସବୁ ସବୁ ଋତୁ ଚାଷ କର୍ଷଣ କରିବାକୁ ପଡ଼ୁନଥିଲା, ସବୁ ଫଳ ଫୁଲ ହଉଥିଲା, ଏତେ ବିଷୟକୁ ସେ ଅଦୃଷ୍ଟ, ଏହାର କିଛି ମୂଲ୍ୟ ନାହିଁ, ଯାହା ଦେଖୁଥିଲେ ତାଙ୍କୁ କିଛି ଭଲ ଲାଗୁନଥିଲା, ଅପ୍ରାକୃତ ଗୁଣ। ଏଠି ସେ କହୁଛନ୍ତି ଗୁଣାନାମ ନିତ୍ୟତମ ଆହା ଯେ ଗୁଣା ଅଧୁନା ପିଏତ ଏତତ୍ କାଳ ପର୍ଯ୍ୟନ୍ତମ ନାପି ଧିଅନ୍ତେ କାଳ କର୍ମାଧି ବି ନା ଆଚ୍ଛାଦ୍ୟନ୍ତେ। ଆମର ଗୁଣ ଗୁଡ଼ା କ'ଣ କାଳକର୍ମ ଦ୍ୱାରା ଆଚ୍ଛାଦିନ ହେଇଯିବ ନା ଆଉ, ହଁ ବୁଝିପାରୁଛ କି ନାହିଁ, ବର୍ତ୍ତମାନ ଟୋକା ବୟସରେ ତୁମର ଯେଉଁ ଗୁଣ ଅଛି, ବୁଢ଼ା ବୟସକୁ କ'ଣ ହବ, ଆଉଠୁ ଆଉଠୁ ଖରାପ ଗୁଣ ବାହାରି ପଡ଼ିବ। ଭଗବାନ ଯଦି ଗୁଣ ଗୁଡ଼ା ନଦେବେ, ତୁମର ଦେଖ ସବୁ ଅପ୍ରାକୃତ ଗୁଣ ନ ଆସିଲେ, ଗୋଟେ ଗୁଣ ବୟସ ବଢ଼ିଯାଉ ତ ଗୁଣ ଗୁଡ଼ା ସବୁ ଖରାପ ଖରାପ ଗୁଣ ବାହାରୁ, ସବୁବେଳେ ଗୁଣ ଚେଞ୍ଜେସ୍, କ'ଣ ବୁଝିପାରୁଛ କି ନାହିଁ, ଗୁଣ ଗୁଡ଼ିକ ସବୁବେଳେ ଗୁଣ ଦ୍ୱାରା କାଳ ଦ୍ୱାରା, ଏଠି ଲେଖିବା କାଳ କର୍ମାଦି ଭି ନ ଆଚ୍ଛାଦ୍ୟନ୍ତେ। ଆଜି ପର୍ଯ୍ୟନ୍ତ ପ୍ରହ୍ଲାଦଙ୍କର ସେ ଅପ୍ରାକୃତ ଗୁଣ ଅଛି, କାଳକର୍ମର ଶକ୍ତି ଅଛି, ତୁମର ଗୁଣକୁ ଆଚ୍ଛାଦନ କରିଦେବ, ଗୁଣ ଚେଞ୍ଜେସ୍ ହୁଏ, ଭଗବାନ କୃପା ନ ପାଇଲେ ଦେଖ ପ୍ରଥମ ଆସିଥିବ ସେ ବହୁତ ଧୀରେ ଥିବ, 10-20 ବର୍ଷ ପରେ ଦେଖ ତାର ସ୍ୱଭାବ ବଦଳି ଗଲେଣି, ପୁଣି ଠିକ ଥିଲା ସବୁ ଥିଲା ଭଲ, ପୁଣି ଦେଖିଲେ ଗୁଣ ପରିବର୍ତ୍ତନ ହେଇଗଲା କାଳକର୍ମ ହିସାବରେ। ଅପ୍ରାକୃତ ଗୁଣର ଅଧିକାରୀ ନ ହେଲେ ତୁମର ଏଇଟା ସବୁ ଚେଞ୍ଜେବୁଲ ହବ, ସେଇଟା ଚେଞ୍ଜେବୁଲ, ଆଜି ଯେଉଁଟା କରୁଛ ତୁମର ତାମାନେ କ'ଣ, ଗୁଣଟା ତାହେଲେ ପରିବର୍ତ୍ତନ ହେଉଛି, ତୁମର ସ୍ଥିତିଟା ସୁରକ୍ଷିତ। ଏବେ ଲେଖିଲେ ଚକ୍ରପାଣି ଗୁଣାନାମ ନିତ୍ୟତମ ଆହ, ଗୁଣଟା ନିତ୍ୟ ତାଙ୍କ ପାଖରେ ଥିଲା, ତେ ଗୁଣା ଅଧୁନାପି ଏତକାଳ ପର୍ଯ୍ୟନ୍ତମ ନା ପିଦିଅନ୍ତେ, ମାନେ ସେ ବିନାଶ ହେଇନାହାନ୍ତି, କାଳ କର୍ମାଦି ବି ନ ଆଚ୍ଛାଦ୍ୟନ୍ତେ, ପିଦିଅନ୍ତେ ଶବ୍ଦକୁ କହିଲେ କାଳ କର୍ମ ଦ୍ୱାରା ଆଚ୍ଛାଦିତ ହେଇନାହାନ୍ତି, ଏବେ ବି ସେଇ ଗୁଣ ଅଛନ୍ତି। ଯେମିତି ଭଗବାନଙ୍କର ଗୁଣଟା କ'ଣ, ଦୟାସାଗର କୃପାଳୁ ଯାହା ସବୁ ଭକ୍ତ ବତ୍ସଳ, ସେ ଗୁଣଟା କ'ଣ ଏବେ ଏତେ ପର୍ଯ୍ୟନ୍ତ ଅଛି କି ନାହିଁ, ପ୍ରହ୍ଲାଦଙ୍କର ଏତେ ପର୍ଯ୍ୟନ୍ତ ସେ ଗୁଣ ଅଛି ନା, କେଉଁଠି ଅଛି ଚକ୍ରବାଦ ଲେଖିଲେ, ଏତାବତ୍ସୁ କାଳେସୁ ଗତେସୁ ଅପି, ଏତେ ସତ୍ୟ ଯୁଗରୁ ପ୍ରହ୍ଲାଦ, ଏତେବେଳେ କାଳ ଚାଲିଗଲା ପରେ ସୁଦ୍ଧା ପ୍ରହ୍ଲାଦ ଚରିତ୍ର କେଉଁ ଯୁଗରେ କହୁଛନ୍ତି ବର୍ତ୍ତମାନ, ଏଇଟା ଆମେ ଶୁଣୁଛେ, ଏଇଟା କେଉଁଥିରେ କୃଷ୍ଣ ଦ୍ୱାପରେ, ଏତବତ୍ କାଳ ପର୍ଯ୍ୟନ୍ତମ ଚକ୍ରବାଦ ଲେଖୁଛନ୍ତି, ନାରଦ ମୁନି କହୁଛନ୍ତି କୃପାଟା କ'ଣ, ଭଗବାନ କୃପାଟା ନିତ୍ୟତ୍ୱ ନା, ଆଉ ଥରେ କୃପା ହେଇଗଲେ କ'ଣ ଆଉ ସେଇଟା ପଳେଇଯିବ ନା, କ'ଣ ଉଡ୍ରେ ହେଇଯିବ ନା, କ'ଣ ଭଗବାନ ସାଧୁଗୁରୁଙ୍କ ଯେଉଁ କୃପାଟା ତୁମର ହେଇଗଲ, ନିର୍ଗୁଣ କୃପା, ସଗୁଣ କୃପା ନିର୍ଗୁଣ କୃପା, ଏ ପିତାମାତା ଏ ଯେଉଁ ତୁମର କର୍ମ ଦେଖି ଯେଉଁ କୃପାଟା ସେଇଟା ସଗୁଣ, କେଉଁ 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 କେଉଁଥିଲେ କେଉଁଥିଲେ ନା ଗୋଟେ ଦେନି, ସେଇଟା ସଗୁଣ କୃପା, ସେଇଟା ଚେଞ୍ଜ ହବ। ତୁମକୁ ପିତାମାତା ଯେଉଁ ସାଧାରଣ ବୈଷ୍ଣବମାନେ ବା ଲୋକମାନେ ତୁମକୁ ଭଲ ପାଉଛ, ତୁମର ଗୁଣଟା ଦେଖି ଭଲ ପାଉଛ, କ'ଣ ବୁଝିପାରୁଛ କି, ତୁମ ଗୁଣଟା ହଁ ଏଇ ପିଲାଟା ଭଲ ସେବା କରୁଛି, ଭଲ ଗୁଣଟା ଦେଖି, ଏଇଟା ଏଇଟା ସଗୁଣ କୃପା, ସଗୁଣ କୃପାର ସ୍ଥାୟିତ୍ୱ ତ ନାହିଁ, ତୁମ ଗୁଣ ଆଦି ପରିବର୍ତ୍ତନ ହେଇଗଲା, ତୁମେ ଭଲ କରୁଥିବ, ତୁମେ ଯଦି ଗୋଟେ କିଛି ଖରାପ କାମ କରିଦେବ ଗଲା, ସେମାନେ ତୁମକୁ ଖରାପ ଭାବିଲେ, ନିର୍ଗୁଣ କୃପାଟା କ'ଣ ସ୍ଥାୟୀ, ସ୍ଥାୟୀ କ'ଣ, ତୁମକୁ ତ ସେ ତାଦାତ୍ମ୍ୟ ଶକ୍ତି କୃପା ଶକ୍ତି ପାଇଗଲା, ସେଇଟା ସବୁବେଳେ ରହିଲା, ଆଉ ତୁମେ ସେଥିପାଇଁ ଶୁଦ୍ଧ ଭକ୍ତମାନେ କ'ଣ ଭଗବାନଙ୍କର ଶରଣାଗତ ହେଇଗଲେ, ତାଙ୍କର ଯେଉଁ ଗୁଣ ଗୁଡ଼ାକ ସବୁ କାହା କତୁରୁ ଆସେ, ସବୁ ଭଗବାନ ପାଖ, ଆଉ ତ ଦୋଷଟା ତାଙ୍କ ସେଥିପାଇଁ ନାହିଁ, ଜଣେ କହିବା ମୁଁ କେମିତି ତାଙ୍କର ଦୋଷ ନାହିଁ, ତାଙ୍କର କାହିଁକି ଦୋଷ ନାହିଁ, ତୁମର ମନ ଅଛି, ଇନ୍ଦ୍ରିୟ ଅଛି, ତୁମର ଗୁଣ ଅଛି, ତୁମେ ସବୁ କ'ଣ ଏଇଟା ପ୍ରାକୃତ, ତୁମେ ସବୁ ବୁଦ୍ଧି ଖର୍ଚ୍ଚ କରି ଗୋଟେ କ'ଣ କୁହାଯାଏ, ମାନେ ଇଣ୍ଟେଲିଜେଣ୍ଟ ୟୁଜ୍ କରି ବିଚାର ବୁଦ୍ଧିପୂର୍ବକ ସବୁ କରୁଛ, ଯିଏ ଭଗବାନଙ୍କ ଶରଣାଗତ ହେଇଗଲେ, ଭଗବାନ ଯାହା କୃପା କରିଦେଲେ, ତାଙ୍କର ମନ ଇନ୍ଦ୍ରିୟ ବୁଦ୍ଧି ବୁଦ୍ଧିଟା ଯେତେବେଳେ ଭଗବାନଙ୍କ ପାଖରେ ଲାଗିକି ରହିଲା, ଭଗବାନ ତାକୁ କ୍ୟାପ୍ଚର୍ କରିନେଲେ ସେ ବୁଦ୍ଧିଟାକୁ, ତାର ଗୁଣ ଯାହା ଗୁଡ଼ା ଆସିବ କ'ଣ ଆସିବ, ଆଉ ଦୋଷ କେମିତି ଆସିବ, ସାଜିବନି। ସେଥିପାଇଁ ସେ କହିଲେ ନାର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଚତୁଷ୍ଟ। କେମିତି କହିଦେଲେ କେମିତି ଦୋଷ ଆସିବନି, କେମିତି ଗୋଟେ ସ୍ୱର ଧରିଛି କେମିତି ଦୋଷ ଆସିବନି, କେବେ ଆସିବନି, ଅପ୍ରାକୃତ ଗୁଣ ଅଧିକାରୀ ହେଇଗଲେ। ଏତାବତ୍ସୁ କାଲେଷୁ ଗତେଷୁ ଅପି ଏତେବତ କାଳ ଯାଇସାରିଲା ପରେ ମଧ୍ୟ ପ୍ରହ୍ଲାଦ ଏତାଦୃଶ ଗୁଣ ବିଶିଷ୍ଟମ ଏବଂ ସୁତଲେ ତଥା ବୈକୁଣ୍ଠେ ମହାବୈକୁଣ୍ଠେ ଚ ବିରାଜ ତେବେ ଇତି ଭାବ। ଏବେ ବି ପ୍ରହ୍ଲାଦ ସୁତଳରେ ରହୁଛନ୍ତି, କାରଣ ପରମାନନ୍ତରେ ହେ ସରି ବଳି ପ୍ରହ୍ଲାଦ ଏବେ ବି ବଳି ମହାରାଜ ସାଙ୍ଗେ ସୁତଳରେ ରହୁଛନ୍ତି। ସେଇ ଗୁଣ ଧରିକି ଯେଉଁ ଗୁଣ ତୁମେ ଶୁଣିଲ, ଆଉ ବୈକୁଣ୍ଠରେ ରହୁଛନ୍ତି, ମହାବୈକୁଣ୍ଠରେ କେଉଁଠି ନୃସିଂହଦେବଙ୍କ ସାଙ୍ଗରେ ନିତ୍ୟ ରହୁଛନ୍ତି, ଏବେ ବି ରହୁଛନ୍ତି। ସେଇ ଗୁଣର ଆଧାର ହେଇକି କିଏ କହିଛନ୍ତି, ନାରଦ କହୁଛନ୍ତି ଯୁଧିଷ୍ଠ। ଆଉ ସବୁଠୁ ବଡ଼ ବଡ଼ ଗୁଣ କହୁଛନ୍ତି, ଏତିକି ଗୁଣ ପରେ ସବୁଠୁ ବଡ଼ ଗୁଣ କହୁଛନ୍ତି, ତଂସାଧୁଗାଥ ସଦସି ରିପବୋପି ସୁରାନ୍ ରୂପମ୍ ପ୍ରତିମାନ ପ୍ରକୃବନ୍ତି କିମୁତାନୋ ଭଦ ଭବାଦୃଶମ୍ ପ୍ରତିମାନମ୍ ଦୃଷ୍ଟାନ୍ତମ୍ ପ୍ରହ୍ଲାଦ ତୁଲ୍ୟମ୍ ଅୟମ୍ ଭକ୍ତମ୍ ଇତି ଏବ। ସବୁଠୁ ବଡ଼ ଗୁଣ କହୁଛନ୍ତି, ସେଇ ନାରଦ ଯାଆନ୍ତି ଇନ୍ଦ୍ରଙ୍କ ପାଖକୁ, ସେ ଇନ୍ଦ୍ରଙ୍କ ପାଖରୁ ଶୁଣିକି ଆସି ଏଇଟା କହୁଛନ୍ତି। ଭଗବାନଙ୍କର ଯେଉଁମାନେ ଭକ୍ତ ସେମାନେ ଜଡ଼ ବିଷୟ, ଆମକୁ ଆମର ଜଡ଼ ଦୃଷ୍ଟିଟା ଆମେ ସବୁବେଳେ ସେ ଜଡ଼ ଆଡ଼କୁ ଟାଣିଟାଣିକା ନେବା, ସେ ଯେତେ ଯିଏ ଯେତେ ବଡ଼ ହେଲେ ତାକୁ ସେ ନଙ୍ଗଳା ପଞ୍ଚୁଆ, ସେ ନଙ୍ଗଳା ପଞ୍ଚୁଆ ଆଉ ସେ ପଞ୍ଚୁଆ ଥିଲା, ପଞ୍ଚୁଆ ନଙ୍ଗଳା ହଉଥିଲା ଆଉ ପଞ୍ଚୁଆ ସବୁ ଗାଁ ନାଁ ନଥାଏ, ପଞ୍ଚୁଆ ତା ନା, ମୋର ଗୋଟେ ସାଙ୍ଗଟା ଥିଲା ତା ନମ୍ବର ମନ ପଡ଼ୁଛି ଗାଁରେ, ସେ ପଞ୍ଚୁଆ ତା ନା, ସେ ଛୁଆଟେ ନଙ୍ଗଳା ହଉଥିବ ତାହେଲେ କ'ଣ କହିବେ ତାକୁ, ହେ ନଙ୍ଗଳା ପଞ୍ଚୁଆ, ହେ ନଙ୍ଗଳା ପଞ୍ଚୁଆ ଆଉ ସେ ବଡ଼ ହେଇଗଲାଣି, ଆରେ ପେଣ୍ଟ ପିନ୍ଧିଲାଣି ବାହାହେଲାଣି, ତାକୁ ଡାକୁ ହେ ନଙ୍ଗଳା ପଞ୍ଚୁଆ ଆଇଲୁ। ଗାଁ ଲୋକଙ୍କର ଏସବୁ ଗ୍ରାମୀଣ ବୁଦ୍ଧି, ଏସବୁ ଗ୍ରାମ ଲୋକମାନଙ୍କର ବୁଦ୍ଧି, ସେ ବୁଦ୍ଧିରେ ଏଠି ଚାଲିବନି, ସେ ବୁଦ୍ଧିରେ ବେଶୀ ବର୍ତ୍ତମାନ ବୈଷ୍ଣବ ଗ୍ରାମୀଣ ବୁଦ୍ଧି, ଆରେ ସେ ଜୁନିୟର ହଉ ସିନିୟର ହଉ କିଏ ବି ହଉ ତାର ଭଗବାନଙ୍କ ଶରଣାଗତ ହେଇଗଲା ପରେ ତାକୁ ଅପ୍ରାକୃତ ଜିନିଷଟା ମିଳେ, ତାକୁ ଭାବିବ ନା, ସେ ତ ଏହା କରୁଥିଲା କାଲିକାର ପିଲାଟା ଆଉ, ସେ ନଙ୍ଗଳା ପଞ୍ଚୁଆ ତୁମେ କ'ଣ କହିବ, ପାଠ ପଢ଼ିଲା ଚାକିରି କଲା, ଚାକିରି ଜଜ୍ ହେଇଗଲା, ଜଜ୍ ହେଇଗଲା ପରେ ଗାଁ ଲୋକ ଗଲେ, ଗାଁ ଲୋକର କେସ୍ ପଡ଼ିଛି, ସେ ଯାଇ ପହଞ୍ଚି ଦେଖିଲା, ଦେଖିଲା ଲୋକ ପଞ୍ଚୁଆ ବସିଛି ଆଉ, ସେ କଳାକୋଟ ପହଞ୍ଚି ବସିକି ତାର ସବୁ ଫାଇନାଲ୍ କରୁଛି କେସ୍, ଫାଇନାଲ୍ କେସ୍ କରିକି ସେ ଆସି କହିଲା ଗାଁରେ, କହିଲା ଜାଣିଛ କିରି ପଞ୍ଚୁଆଟା ବହୁତ ଚାକିରି ବାକିରି ତ କେମିତି ଆମେ ଶୁଣୁଥିଲା, ଆମେ ସବୁ ଥଟ୍ଟା କରୁଥିଲେ, ଏଇଟା କ'ଣ ପାଠ ପଢ଼ିବାରେ ନଙ୍ଗଳା ହେଇକି ବୁଲୁଥିଲା, ସେ ବର୍ତ୍ତମାନ ଜଜ୍ ହେଇଗଲେଣି, ଜଜ୍ ହେଇଗଲେଣି, ଗାଁ ଲୋକ ହେଲେ ମିଛ କଥା, ଏଇଟା ଜଜ୍ କ'ଣ କଳାକୋଟ ପିନ୍ଧି ଖାଲି ବସିଥିବ, ତା କ'ଣ କଳାକୋଟ ପିନ୍ଧି ବସିଥିବ, ମୋ କେସ୍ଟା ହେଉଛି ଫାଇନାଲ୍ କଲା ଆଉ, ସେ ହେଲା ଜଜ୍ ହେଇଗଲାଣି, ଗାଁ ଲୋକ ହଁ ଜଜ୍ ହେଇଯାଇଥିବ କିନ୍ତୁ ପଇସା ମିଳୁନଥିବ, ହଁ ନଙ୍ଗଳା ପଞ୍ଚୁଆଟା ସେ ଛୁଆଟେ ନଙ୍ଗଳା ହଉଥିଲା, ସେ ଯଦି ବି ଚାକିରି ପାଇଯାଇଛି ସେ ସବୁ କରୁଥିବ ତାକୁ ପଇସା ଦେଉନଥିବ ଗଭର୍ଣ୍ଣମେଣ୍ଟ, ଏଇଟା କି ବୁଦ୍ଧି, ଏଇଟା ହେଉଛି ଗ୍ରାମୀଣ ବୁଦ୍ଧି କୁହାଯାଏ, ଏଇଟା ଭକ୍ତି ଜୀବନର ଗ୍ରାମୀଣ ବୁଦ୍ଧି ଗୁଡ଼ା ଲାଗିବନି, ଗାଉଁଲିଆ ବୁଦ୍ଧି ତାକୁ କୁହାଯାଏ, ସେଭଳି ଗାଉଁଲି ଦୃଷ୍ଟିରେ ଗୋଟେ ଦେଖିବା, ଭକ୍ତି ଦୃଷ୍ଟି ଅଲଗା, ଗାଉଁଲିଆ ବୁଦ୍ଧି ଗୁଡ଼ା ଏଗୁଡ଼ା ସବୁ ଗାଉଁଲିଆ ବୁଦ୍ଧି, ଗ୍ରାମୀଣ ସଂଘ ଏଇଟା ନୁହେଁ, ଭକ୍ତ ସଂଘଟା ଗୋଟେ ଗ୍ରାମୀଣ ଲୋକ ସଂଘ ନୁହେଁ, ଗ୍ରାମୀଣ ଲୋକ ସଂଘ କ'ଣ ସେଭଳି ବସିକି ଗୁଲି ଖୁଟି ମାରିବେ, ଦେଖୁନା ଗାଁ ଗାଁ ଲୋକଟା ତାସ୍ ଖେଳ ବସ, ହୁଅ ହାଲା ହୁଅ, ଖାଇବା ପିଅ ହଉ, ମୌଜ ମଜଲିସ୍, ଗୁଲି ଖଟି, ଏଇଟା ସେ ଗ୍ରାମୀଣ ସଂଘ ନୁହେଁ, ଭକ୍ତ ସଂଘ, ତା ସବୁ ଗୋଟେ ଗମ୍ଭୀର ଜୀବନ, ସଦାୟକ ସମୟ ମିଳିଲା ମାନେ ପଢ଼ିଦେବି, ଜପ କରିବି, ସେବା କରିବି, କଥା ଶୁଣିବି, ଏଇ ଗ୍ରାମୀଣ ସଂଘ କଲା ମାନେ ତୁମ ସବୁବେଳେ ମାଇଣ୍ଡଟା ରିଲାକ୍ସ, ଏଇଭଳିଆ ବୁଦ୍ଧି ଆସେ, ନଙ୍ଗଳା ପଞ୍ଚ ଭଳିଆ ବୁଦ୍ଧି ଆଉ। ଏଠି ସେ କହିଲେ ୟଙ୍ଗ ସାଧୁ ଗା ତା ସଦସ୍ୟ ରିପବୋପି ସୁରାନ୍ ରୂପମ୍, ହେ ରାଜନ୍, ମୁଁ ସବୁଠୁ ବଡ଼ କଥା କହୁଛି, ମୁଁ ନିଜେ ଯା ଇନ୍ଦ୍ରର ସଭା, କିନ୍ତୁ ଇନ୍ଦ୍ରର ସଭାରେ ହିରଣ୍ୟକଶିପୁ ଅସୁର ହେଲେ ଇନ୍ଦ୍ରମାନଙ୍କର, ଦେବତାମାନଙ୍କର ଅସୁରମାନଙ୍କର ସବୁବେଳେ ହେଲେ ଶତ୍ରୁତ୍ୱ ଭାବନା, କିନ୍ତୁ ଇନ୍ଦ୍ର ଯେତେବେଳେ ଉଦାହରଣ ଦିଅନ୍ତି, ଯେତେବେଳେ ତାଙ୍କ ଭିତରେ ଚର୍ଚ୍ଚା ଚାଲେ, ଭକ୍ତ ଆମେ ହେବା ଦରକାର ଭଗବାନଙ୍କର, କିନ୍ତୁ ଭକ୍ତ କିଭଳି ହେବା ଦରକାର, ପ୍ରତିମାନ ପ୍ରକୃବନ୍ତି କି ମୁଁ ତା ଅନୁଭବା ଦୃଶ୍ୟ, ତୁମ କଥା ଯୁଧିଷ୍ଠିର କ'ଣ କହିବି, ତୁମେ ପ୍ରହ୍ଲାଦଙ୍କୁ କେତେ ଭଲ ପାଉଥିବ ମୁଁ କ'ଣ କହିବି, ତୁମେ ତ ଏଇ ଗୁଣ ଶୁଣିଲଣି, ପ୍ରତିମାନ ପ୍ରକୃବନ୍ତି, ଅସୁରମାନେ ଯେତେବେଳେ ଉଦାହରଣ ଦିଅନ୍ତି, ଏ ସରି ଦେବତାମାନେ ଯେତେବେଳେ ଉଦାହରଣ ଦିଅନ୍ତି, ପ୍ରହ୍ଲାଦର ଉଦାହରଣ ଦେବେ, ଆଉ କାହାର ଉଦାହରଣ ଦେବେ, ଯାହାଙ୍କର ବାପା ହେଉଛନ୍ତି ଏ ଜଗତର ସବୁଠୁ ବଡ଼ ଉତ୍ପୀଡ଼ନକାରୀ ସେ ଦେବତାମାନଙ୍କ ପାଇଁ, କିନ୍ତୁ ଉଦାହରଣ ଦେଲାବେଳେ ସେ ତାଙ୍କ ପୁଅର ଉଦାହରଣ ଦେବେ, ତାହେଲେ ଦେବତାମାନେ କେତେ ଉଚ୍ଚ ଲୋକ, ସେ ତ ଚିନ୍ତା କର କେତେ ତାଙ୍କର ବୈଷ୍ଣବତା ଅଛି, ଆମର କ'ଣ ଅଛି, ଯାହା ବାପୁ ଭଲ ପାଇବନି, ତୁମେ ଦେଖୁନା ତୁମେ ଜଣେ ଗୁରୁଙ୍କୁ ଭଲ ପାଉନ ମାନେ ତାର ଶିଶୁଗୁଡ଼ା ସବୁ ଖରାପ ତୁମ ଦୃଷ୍ଟିରେ, ଏବେ ବି ବୈଷ୍ଣବ ସମାଜରେ ଦେଖ ତା ଗୁରୁ ତ ସେ ଆହା ଶିଶୁଗୁଡ଼ା ସେ ଏସବୁ ଗ୍ରାମୀଣ ବୁଦ୍ଧି, ଏସବୁ ଗ୍ରାମୀଣ ବୁଦ୍ଧି, ମୋତେ ଭଲ ଲାଗୁନି ମାନେ ତାର ସବୁ ଏଇଟା ନା ଏଇ ଭକ୍ତ ସମାଜରେ ଦେଖୁ ନା, ତୁମକୁ ଜଣଙ୍କୁ ଭଲ ଲାଗୁନି ମାନେ, ସେ ଖରାପ, ତା ଗୁରୁ ଖରାପ, ତା ଭାଇ, ତାର ଗୁରୁ ଭାଇ ଖରାପ, ତାର ସବୁ ଖରାପ, ଏସବୁ ଗ୍ରାମୀଣ ବୁଦ୍ଧି, ଏସବୁ ଗ୍ରାମୀଣ ବୁଦ୍ଧି ସବୁ ଛାଡ଼ିବାକୁ ପଡ଼େ। ବୈଷ୍ଣବ ତ ଏମିତି ଜଜ୍ କରାଯାଏ ନା, ବୈଷ୍ଣବ ବୋଲେ ବହୁତ ବହୁତ ଉନ୍ନସ୍ଥିତି ବୈଷ୍ଣବ ଜଣ, ଠାକୁର ବୈଷ୍ଣବ ଗଣ, ଠାକୁର ବୈଷ୍ଣବପଦ ଅବନୀର ସୁସମ୍ପଦ, ସୁନ ଭାଇ ହୟା ଏକ ମନ, ଆଶ୍ରୟ ଲୟା ଭଜେ ତାତେ କୃଷ୍ଣ ନାହିଁ ଚେ ଆର୍ ସବୁ ମରେ ଅକାରଣ। ତୁମକୁ କେହି ସଂସାର ରକ୍ଷା କରିପାରିବେନି, ସବୁ ମରିଯିବ ତୁମେ। ଆଶ୍ରୟ ଲୟା ଭଜେ ତାତେ କୃଷ୍ଣ ନାହିଁ ତେଜେ ଆର୍ ସବୁ ମରେ ଅକାରଣ। ଆଶ୍ରୟ ଯଦି ତୁମେ ନ ନବ, କାହାର ଆଶ୍ରୟ ନବ? ସେ କହୁଛନ୍ତି ତା ପୂର୍ବରୁ କହିଲେ ଅବନୀର ସୁସମ୍ପଦ, ଅବନୀର ସୁସମ୍ପଦ, ଯଦି କିଛି ଧରଣୀ ମାତାର ସୁସମ୍ପଦ ଥାନ୍ତି ସେ ହେଉଛନ୍ତି ବୈଷ୍ଣବ। ବୈଷ୍ଣବ ମାନେ ଅଳଙ୍କାର ସଦୃଶ ଧରଣୀ ମାତାଙ୍କର, ଏଠି ସେ କଥା କହିଲେ। ଜସ୍ମିନ ମହତ ଦେବତା ମାନେ କେତେ ବଡ଼ ବୈଷ୍ଣବ ଭିତରୁ ଚିନ୍ତା କର, ସବୁବେଳେ ଯାହାଙ୍କର ସିଂହାସନକୁ ଛଡ଼େଇକି ନେଇଯାଇଥିଲେ କିଏ, ହିରଣ୍ୟକଶିପୁ, ଯାହାର ବାପା ଏତେ କଷ୍ଟ ଦେଇଥିଲେ, ଯେଉଁ ଦେବତାମାନେ ସୂକ୍ଷ୍ମ ରୂପରେ ବୁଲୁଥିଲେ ଅନାଥ ହୋଇକି, ମା ତପ କରିକି ବ୍ରତ କରିକି ବାମନଦେବ ଆସିକି ତାଙ୍କୁ ଫେରେଇଲେ, ସେ କଥା କହୁଛ। କିନ୍ତୁ ସେମାନେ କେତେବେଳେ ହେଲେ ଯେତେବେଳେ ଉଦାହରଣ ଦେବେ ସେବେଳେ କହିବେ ଯେ ଭକ୍ତ ହୁଅ ତ ପ୍ରତିମାନ ପ୍ରକୃତି, ଭକ୍ତ ହୁଅ ତ ପ୍ରହ୍ଲାଦ ଭଳିଆ ଭକ୍ତ। ନାରଦ ମୁନି କହୁଛି ମୁଁ ଶୁଣିକି ଆସିଛି, ମୋ ସମ୍ମୁଖରେ ଇନ୍ଦ୍ର ପ୍ରହ୍ଲାଦର ଉଦାହରଣ ଦିଅନ୍ତି, ଆଉ ତୁମ କଥା ମୁଁ କ'ଣ କହିବି? କା କଥା ଯୁଧିଷ୍ଠିର, ତୁମ ଭଳି ଭକ୍ତ ଯେ ପ୍ରହ୍ଲାଦଙ୍କୁ କ'ଣ ଭଲ ପାଉଥିବ ମୁଁ କ'ଣ କହିବି? ଶତ୍ରୁମାନେ ୟଙ୍ଗ ସାଧୁ ଗାତା ସଦସୀ, ଆଚ୍ଛା କେତେବେଳେ କୁହନ୍ତି ଇନ୍ଦ୍ର ଏକୁଟିଆ କୁହନ୍ତି କି ନା ସଦସୀ, ପ୍ରତି ଶବ୍ଦ ନା ଭାଗବତ ନା, ୟଙ୍ଗ ସାଧୁ ଗାତା ପ୍ରହ୍ଲାଦଙ୍କର ସାଧୁ ଗାଥା, ତା ପ୍ରହ୍ଲାଦଙ୍କର କେବଳ ପ୍ରହ୍ଲାଦ ଭିତରେ ଉପମା ଦିଅନ୍ତିନି, ସାଧୁ ଗାଥା। ଯେତେବେଳେ ଭକ୍ତି ପ୍ରସଙ୍ଗ ପଡ଼ିବ ଇନ୍ଦ୍ର ନିଜେ ପ୍ରହ୍ଲାଦଙ୍କର ଗୁଣକୁ ବର୍ଣ୍ଣନା କରେ, ତାର ଇନ୍ଦ୍ରଙ୍କର କେତେବେଳେ ବୈଷ୍ଣବତା ଅଛି ଦେଖ, ସାଇଡ୍ ସବୁ ଦେଖ ଭାଗବତ କେମିତି କହିଦେଉଛନ୍ତି କାହାର କୋଉ ସ୍ଥିତି। ୟଙ୍ଗ ସାଧୁ ଗାସା ସଦସୀ, ସଦସୀ ସଭା ଭିତରେ ପୁରା ହଜାର 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 ଲକ୍ଷ ଲକ୍ଷ ଦେବତାମାନେ ବସିଥିବେ, ଚଉଷଠି କୋଟି ବା କୁହନ୍ତି, ସରି ତେତିଶ କୋଟି, ନବ କୋଟି ସେଠୁ ଋଷ ହେଉ, ଆଉ ତେତିଶ କୋଟି ଆଉ ଗୋଟେ ଶ୍ଳୋକ ଅଛି ସେଥିରେ, ଋଷି ନଅ କୋଟି ଅଛନ୍ତି ସେ ଶ୍ଳୋକଟା ଅଛି। ସବୁ ଦେବତାମାନଙ୍କ ଭିତରେ, ସବୁ ଦେବତାମାନଙ୍କ ସଭା ଭିତରେ ସେ କହିବେ କିଏ, ଇନ୍ଦ୍ର, ଯାହାର ବାପାକୁ ମାରିବା ପାଇଁ ସବୁବେଳେ ଚେଷ୍ଟା କରୁଛନ୍ତି, ସବୁ ସଭା ଭିତରେ କହିବେ କ'ଣ କହିବେ ନା ସାଧୁ ଗାଥା ପ୍ରହ୍ଲାଦର ଗୋଟି ଗୋଟି ଗୁଣ କହିବେ, ଭକ୍ତଭକ୍ତ ଏଇଭଳିଆ ଦେଖ ପ୍ରହ୍ଲାଦ କେମିତି, ସବୁ କଥାରେ ପ୍ରହ୍ଲାଦ ଉଦାହରଣ ଦେବେ। ରିପବ ଅପି ସୁରାନ ରୂପମ, ହେ ରାଜନ ରିପବ, ଶତ୍ରୁ କିଏ ନା ସୁରା ଦେବତାମାନେ, ପ୍ରତିମାନ ପ୍ରକୃତି ପ୍ରତିମାନ ଦେଖିଲେ ପ୍ରତିମାନ ଦୃଷ୍ଟାନ୍ତ ପ୍ରହ୍ଲାଦ ତୁଲ୍ୟ ଅୟମ ଭକ୍ତ ଇତି ଏବ, ଭକ୍ତ ହବ ତ ପ୍ରହ୍ଲାଦ ଭଳିଆ। ବୈଷ୍ଣବ ସମାଜ ବହୁତ ଉନ୍ନତ ସମାଜ, ଏସବୁ ଗ୍ରାମୀଣ ବୁଦ୍ଧି ଗୋଟେ କୁହନ୍ତିନି, ଛୋଟ ବୁଦ୍ଧିଆ ଲୋକଙ୍କର ଏସବୁ କାମ ନୁହେଁ, ବହୁତ ବଡ଼ ବୁଦ୍ଧି ହେବାକୁ ପଡ଼ିବ। ଏଇ ଯେଉଁ ଗାଉଁଲିଆ ବୁଦ୍ଧିରେ ବୈଷ୍ଣବ ହେଇ ହେବନି, ଗାଉଁଲିଆ ବୁଦ୍ଧି ଗାଁରେ ଯେମିତି ସବୁ ମୋ ଭାଇ ମୋ ପୁତୁରା ମୋର ଗାଁ ଗାଁ ଗଳିଆ ବୁଦ୍ଧି ଏସବୁ ଛାଡ଼ିବାକୁ ପଡ଼ିବ, ଏଠି ଭାଗବତ ବୁଦ୍ଧିରେ ଚାଲିବାକୁ ପଡ଼ିବ, ଗାଁ ଗଳିଆ ବୁଦ୍ଧିରେ ସବୁ ଚାଲିଲେ ହେବନି, ଖାଇଗଲା ନେଇଗଲା ଇଏ କଲା ସା କଲା ୟା ଦୋଷ ଦେଖ ତା ଦୋଷ ଦେଖ ଏସବୁ ଗାଉଁଲିଆ ବୁଦ୍ଧି ଏଇସବୁ ଛାଡ଼ିବାକୁ ପଡ଼ିବ। ଏଇ ଗାଉଁଲି ଗ୍ରାମୀଣ ବୁଦ୍ଧି ଚାରି ସବୁ ରହିଛି, ତାଙ୍କ ସଙ୍ଗ କଲା ମାନେ ତୁମର ସେ ବୁଦ୍ଧି ଗୁଡ଼ା ହେଇଯିବ। ଭାଗବତ ସୁସ୍ଥାନ ଭାଗବତ ବହୁତ ଉନ୍ନତ, ପରମହଂସ ସଂଗୀତା ଆଉ ଦେଖୁନା କେତେ ଗୁଡ଼େ କଥା କହୁଛନ୍ତି, ଯେଉଁ ଦେବତାମାନେ ରହୁଛନ୍ତି କାହା ସାଙ୍ଗରେ, ଅପ୍ସରାମାନଙ୍କ ସାଙ୍ଗରେ ଭୋଗଭୂମିରେ ରହୁଛନ୍ତି, କିନ୍ତୁ ଭକ୍ତରେ ଯେତେବେଳେ ଗୁଣଗାନ କରୁଛନ୍ତି ପୁରା ପରଫେକ୍ଟ, ଭକ୍ତକୁ ସମାନ ଦେଇ ସେଥିପାଇଁ ଭଗବାନ ସବୁ ଜାଣିଲା ପରେ ବି ଦେବତାମାନଙ୍କୁ ସପୋର୍ଟ କରନ୍ତି। ଏଥିପାଇଁ ଦେବତାମାନେ ଭକ୍ତକୁ ଜାଣନ୍ତି ଆଉ ଭଗବାନଙ୍କୁ ଜାଣନ୍ତି, ସେମାନେ ବୈଷ୍ଣବ। ଗୁଣୈରଲମ୍ ସଂଖ୍ୟ ମହାତ୍ମ୍ୟମ୍ ତସ୍ୟ ସୂଚ୍ୟତେ ବାସୁଦେବ ଭଗବତୀ ଯସ୍ୟ ନୈସର୍ଗିକୀ ରତିହି, ସବୁ ଲାଗୁଛି ନିଜ ଶିଷ୍ୟର ଗୁଣକୁ, ଏ ଶିଷ୍ୟର ଗୁଣ ନାହିଁ ଭଗବାନଙ୍କର, ଭଗବାନଙ୍କର ଏଠି କହିଲେ ନ ତୁ ଜୀବନିଷ୍ଠା, ଭଗବତ ଭଗବାନ ଗୁଣ ଦେଇଛନ୍ତି ନା, ସେ ଗୁଣଟାକୁ ତାଙ୍କ ଶିଷ୍ୟ ପାଖକୁ ଚାଲିଲେ ଆସିଛି, ସେଥିପାଇଁ ସେ କହୁଛନ୍ତି ଏମିତି, ସେ ଭୁଲି ପାରୁନାହାନ୍ତି ପ୍ରହ୍ଲାଦର ଗୁଣ କେବେ ଭୁଲି ପାରୁନାହାନ୍ତି, ପୁଣି ଆରମ୍ଭ କରିବେ କ'ଣ ଭଗବତ ନିଷ୍ଠ ଗୁଣ କହିବି ୟା ପରେ ପରେ। ଗୁଣେଇ ଅଲମ୍ ଅସଂଖ୍ୟ, ମୁଁ ଏତିକି କହିଲି ଏତିକି ଅସଂଖ୍ୟ, ଅସଂଖ୍ୟ କ'ଣ କୁହାଯିବ, ଏକ ଦଶ ଶତ ସହସ୍ର ସହସ୍ର ହଜାର ହେଲା ନା, ହଜାର ଆମର ସବୁ ଗଣନ୍ତିନି, କ'ଣ ସବୁ ଭୁଲିଗଲୁଣି ଆମେ, ନିୟୁତ ଲକ୍ଷ ଅୟୁତ ନିୟୁତ କୋଟି ସୁପ୍ରାବ୍ଦ ଅବ୍ଦ ସବୁ ସବୁ ଲାଗିଲା ପରେ ଲାଷ୍ଟ କ'ଣ କୁହାଯାଏ? ସବୁ ପରେ ଲାଷ୍ଟ ଅସଂଖ୍ୟ, ଏଇଠି ସକାଳେ ଲେଖିଲେ ଅସଂଖ୍ୟ ଅସଂଖ୍ୟ ସଂଖ୍ୟା ତୁମ ଅସଖ୍ୟ ଏଭ ଗୁଣେଇ କମ୍ ଖଲ ଉତ୍କର୍ଷ, କ'ଣ ତା କଥା କହିବ? ଗୋଟେ ସଂଖ୍ୟା ଦ୍ୱାରା ଗଣି ହବ ନାହିଁ, କାହାର ଗୁଣ ଥିଲା? ପ୍ରହ୍ଲାଦ ଭଗବାନ ଦେଇଥିଲେ ଏମିତି ଗୁଣା ଗୁଲେ ଗୁଣେଇ ଅଲମ୍ ଅସଂଖ୍ୟ ମହାତ୍ମ୍ୟ ତସ୍ୟ ସୂଚ୍ୟତେ, ପୁରା ସ୍ପଷ୍ଟ ଜଣାପଡ଼ୁଛି ତାଙ୍କ ମହାତ୍ମ୍ୟରୁ। ଚିନ୍ତା କର, ଜଣେ ଭଗବାନଙ୍କର ଭକ୍ତ ପ୍ରହ୍ଲାଦ କହୁଛନ୍ତି ତାଙ୍କର ଗୁଣ ଏତିକି, ଆମର କ'ଣ ଗୁଣ ଅଛି? କେଉଁ ଗୁଣରେ ଆମେ ଗୁଣ ବୋଲି ନିଜକୁ ଶ୍ରେଷ୍ଠ ମନେ କରୁଛେ? ଭଗବାନଙ୍କର ଗୁଣ, ଭଗବାନ ଅନନ୍ତ ନା, ତାଙ୍କ ଗୁଣ କେତେ? ଅନନ୍ତ। ତାହେଲେ ତୁମେ ପ୍ରଭୁଙ୍କ ପାଖରେ ରହିବାକୁ ହେଲେ ତୁମର କେତେ ଗୁଣ ଦରକାର? ଯଦି ପ୍ରଭୁଙ୍କର ଅନନ୍ତ ଗୁଣ, ତୁମେ ସେଠି ଅଳ୍ପ ଗୁଣ ନେଇ ରହିପାରିବ? ତୁମର ଅନନ୍ତ ଗୁଣର ଆଧାର ହବା ଦରକାର। କେବେ କୌଣସି ଭକ୍ତ କେବେ ସନ୍ତୁଷ୍ଟ, ମୋ କତରେ ଯେଉଁ ଜିନିଷ ଅଛି ପୁରା ପରଫେକ୍ଟ, କ'ଣ ତୁମେ ଜାଣିନ? ଭକ୍ତି କ'ଣ ଜାଣିନ? ଭକ୍ତି ଜାଣିବାର ବସ୍ତୁ ନୁହେଁ, ସେ ଅଜଣା ବସ୍ତୁ। ଦେଖ, ନାରଦ ମୁନି କହିଥିଲେ ଅସଂଖ୍ୟ ଭଗବାନ କୃପା କରିଦେଲେ ତୁମ ଅନଲିମିଟେଡ୍ କ୍ୱାଲିଟିଜ୍ ଆସିବ, ଅସଂଖ୍ୟ ଗୁଣ ନହେଲେ ତୁମେ ତାଙ୍କ କତରେ ରହିବ କେମିତି? ଅସଂଖ୍ୟ ପାଖରେ ରହିବ କେମିତି? ଅନନ୍ତଙ୍କ ପାଖରେ ରହିବ କେମିତି? ଧୈର୍ଯ୍ୟ ଗାମ୍ଭୀର୍ଯ୍ୟ ସବୁ ଗୁଣ ଆସି ପ୍ରଭୁଙ୍କର କୃପାରେ ପହଞ୍ଚିବ। ଭଗବତ ଦତ୍ତ ଏଗୁଡ଼ାକ ଦେଖ ଲେଖିଲେନି ତା ମଧ୍ୟରେ, ଏଇ ଏଇ ପ୍ରହ୍ଲାଦଙ୍କ ପ୍ରାର୍ଥନା, କାହାର ପ୍ରାର୍ଥନା ଆଉ ସେଟା? ପ୍ରହ୍ଲାଦ ପଞ୍ଚସ୍କନ୍ଦରେ ପ୍ରାର୍ଥନା କରୁଛନ୍ ନା, ଯେ ଶ୍ରେଷ୍ଠ ଭକ୍ତିର ଭଗବତ କିଞ୍ଚନ ସର୍ବେ ଗୁଣେସ୍ତତ୍ର ସମାସତେଶ୍ୱର, କିଏ ଏଇଟା ପ୍ରାର୍ଥନା? କାହାର ପ୍ରାର୍ଥନା? ପ୍ରହ୍ଲାଦ କହୁଛନ୍ ନା ଆଉ ନୃସିଂହଦେବଙ୍କୁ? ଆଉ ପ୍ରହ୍ଲାଦ କହୁଛନ୍ ଆପଣଙ୍କର ଅକିଞ୍ଚନ ଭକ୍ତି ଯିଏ କରିବ ତାକୁ ସବୁ ଗୁଣ ଦେବତା ସବୁ ଗୁଣ ଚାଲି ଆସିବ। ସେଠି ହେଉଛନ୍ତି ତମେ ତ ଲେଖିଲେ ମହାପ୍ରଭୁଙ୍କର ଶିକ୍ଷାରେ, କୃଷ୍ଣ ଭକ୍ତରେ କୃଷ୍ଣର ଗୁଣ ସକଳି ସଞ୍ଚାରେ, କୃଷ୍ଣ ଭକ୍ତର କୃଷ୍ଣର ଗୁଣ ସକଳି ସଞ୍ଚାରେ। ସଞ୍ଚାର ଶବ୍ଦ ସଞ୍ଚାରିତ, ତା ଅର୍ଜନ ଜିନିଷ ନୁହେଁ, ସେବା ଭଗବାନଙ୍କର ଐକାନ୍ତିକତା। ଭଗବାନ ପ୍ରସନ୍ନ ହେଇଗଲେ ଗୁଣଟା ତୁମକୁ ଶୁଦ୍ଧ ହେଇଥିବେ, ଭଗବାନ କୃପାର ଗୋଟେ କୃପା ଆସିଗଲା ନା, ପ୍ରଭୁଙ୍କର ପ୍ରଦତ୍ତ ହେଇଗଲା ଗୁଣ ଗୁଡ଼ାକ ଅସଂଖ୍ୟ। ସେ ସବୁଠୁ ବଡ଼ ଗୁଣ କହୁଛନ୍ତି, ଆଉ ମୁଁ କିଛି କହିପାରିବିନି। ବାସୁଦେବ ଭଗବତୀ ଯସ୍ୟ ନୈସର୍ଗିକୀ ରତି, ଭଗବାନ ବାସୁଦେବଙ୍କ ପାଖରେ ତାଙ୍କର ନୈସର୍ଗିକ ରତି ଥିଲା। ଏ ଶବ୍ଦ ନା ପ୍ରହ୍ଲାଦଙ୍କର ବହୁତ ଏଇ ଆପ୍ରେ ଚକ୍ରବର୍ତ୍ତ ପୁରା ବାରମ୍ବାର ଦୋହରେଇଛନ୍ତି। ଯେତେବେଳେ ନୈସର୍ଗିକ ପ୍ରଶ୍ନ ଆସୁଛି, ଉପାଧି ରହିତ ରତି, ନୈସର୍ଗିକ ରତି ସ୍ୱାଭାବିକ, ଭଗବାନଙ୍କ ପାଖରେ ଯେଉଁ ପ୍ରେମଟା ଥିଲା ସ୍ୱାଭାବିକ। ଆମର ଗୋଟେ କ'ଣ ଖାଇବାଟା ନାହିଁ, ଖାଇବାଟା ବନ୍ଦ ହେଇଗଲା, ଉପବାସ ଗଲା, କ'ଣ ରତି ଆସିବ? କୀର୍ତ୍ତନ ଭଲ ହେଲା, କ'ଣ ଭଲ ସବୁ ଜିନିଷ ହେଲା ପରେ ଟିକେ କିଛି ପରିବେଶ ଠିକ ରହିଲା ତ ଟିକେ ଭଗବାନଙ୍କୁ ଟିକେ ଭଲ ଲାଗୁଛି, ଟିକେ ଇଚ୍ଛା ନହେଲା ବେଳକୁ ଆଉ କିଛି ନାହିଁ, ସ୍ୱାଭାବିକ କିଛି ନାହିଁ। ସ୍ୱାଭାବିକ ଯେଉଁଭଳି ବିଷୟ ପ୍ରତି ସ୍ପୃହା ଅଛି, ସ୍ୱାଭାବିକ ଖାଇବା ଶୋଇବା ୟା ପ୍ରତି ଭଗବାନ ପ୍ରତି କ'ଣ ଅଛି ସେଇଟା ନାହିଁ। ଏବଂ ନୈସର୍ଗିକ ଉପାଧି ରହିତ କୃପା ହେଲେ ଯାଇକି ଏଇଟା ହବ। ବାସୁଦେବ ଭଗବତୀ ନୈସର୍ଗିକରତି, ନୈସର୍ଗିକରତି, ଏଥିପାଇଁ ପ୍ରାର୍ଥନା କରିବାକୁ ପଡ଼ିବ, ପ୍ରଭୁ ଆପଣ କୃପା ନ କଲେ ଏସବୁ କ'ଣ ସଂସାର ଭିତରେ ମୁଁ କ'ଣ ଦୋଷ ଭର୍ତ୍ତି ହେଇକି ରହିଛି, ମୁଁ ତ ଗୁଣ ତ ନାହିଁ, ପୁଣି ଏଇ ଅପ୍ରାକୃତ ଗୁଣଟା କେମିତି ମୁଁ ପାଇବି? ଅପ୍ରାକୃତ ଗୁଣ ନେଲେ ମୁଁ ଭୋଜନ କରି ବଞ୍ଚିବି କେମିତି? ଆଗେ ବଞ୍ଚିବି କେମିତି? ପ୍ରାକୃତିକ ଗୁଣ ତ ବଞ୍ଚିପାରେ, ପ୍ରାକୃତିକ ଗୁଣରେ କିଛି ଭୋଜନ କରି 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 ଗଲାପରେ କେମିତି ପରେ ଡ୍ୟାସ୍ ଲାଗିବ? କାରଣ କିଛି ଅପ୍ରାକୃତ ଗୁଣ ଆସୁନି ନା, ତୁମକୁ କିଛି ଆସ୍ୱାଦ ହଉନି। ତ କେବଳ ପ୍ରାର୍ଥନାଟା, ନାମଟା ଆଉ କ'ଣ? ନାମଟା ପ୍ରାର୍ଥନା, ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା, ସେବାଟା କଲାପରେ ସବୁବେଳେ ଭଗବାନ ଦର୍ଶନ କରି ପ୍ରାର୍ଥନା, ପ୍ରଭୁ କେମିତି ଆପଣଙ୍କୁ ସେବା କରି ପ୍ରସନ୍ନ କରି, ଗୁରୁଙ୍କୁ ପ୍ରାର୍ଥନା, ବୈଷ୍ଣବଙ୍କୁ ପ୍ରାର୍ଥନା। ଏ ପଥଟା ପ୍ରାର୍ଥନାର ପଥ, ଗୋଟେ କ୍ରନ୍ଦନର ପଥ, ହାଉ ତାସମୟ ଯିବ ନା ଆଉ ମୋ ଗୁରୁଦେବ କୁହନ୍ତି, ଆଉ ଏଥିରେ ବିଶ୍ରାମ କାହିଁ? ଏଥିରେ କ'ଣ କୁହନ୍ତି ମାନେ ତୁମର ଇଏ କାହିଁ? ଯେଉଁଟା ବାସି ପାଇଯାଏ କୁହାଯାଏ, କ'ଣ କୁହାଯାଏ? ଉପଶମ ହେଇଯାଉ ତୁମ ହୃଦୟ, ସେମିତି ନାହିଁ, ଯେଉଁଟା ହାଉ ତାସମୟ ଜୀବନ, ଚୈତନ୍ୟ ମହାପ୍ରଭୁଙ୍କର ଯେଉଁ କ୍ରନ୍ଦନ, ମହାପ୍ରଭୁଙ୍କର ଜୀବନ, ହାଉ ତାସମୟ ମାନେ ସବୁବେଳେ କାନ୍ଦିବା, ସବୁବେଳେ କୃଷ୍ଣ କେମିତି ପାଇବି? ଏଇଟା ବି ଆସୁଛି ଗୋଟେ ଜୀବନରେ, ଗୋଟେ ମନରେ ଗୋଟେ ବ୍ୟାକଳତା ଆସୁଛି, ଇଏ ବି ଆସୁନି। ତେଣୁ ସାଧନଟା ଯେତେ ଷ୍ଟ୍ରିକ୍ଟଲି ଆମେ ଫଲୋ କରିବା, ଯେତେ ଭଗବାନଙ୍କ ସେବା କରିବା, ଏଇ ଜିନିଷଟା ବଢ଼ିବ, ଏଇ ବ୍ୟାକୁଳତାଟା ବଢ଼ିବ। ଅନ୍ତର ଯେତିକି ଶୁଦ୍ଧ ହବ ଭଗବାନ କୃପା ପାଇଁ ସେତିକି ବ୍ୟାକୁଳତା ଆସିବ, ଅନ୍ତର ଶୁଦ୍ଧ ନହେଲେ କୃପା ପାଇଁ ବ୍ୟାକୁଳତା ଆସିବନି। ଅନ୍ତର ଶୁଦ୍ଧତା ଆଉ କୃପାର ପରସେଣ୍ଟେଜ, କୃପା ଯେତିକି ଆସିବ ସେତିକି ତୁମର ସେଲ୍ଫ ରିଆଲାଇଜେସନ୍ ଆସିବ, ସେତିକି ଜିନିଷ ଆସିବ, ନହେଲେ ହବନି। ଆଉ ଯାହା ସବୁ ତୁମ ପାଖରେ ରହି, ତୁମେ ଯାହା ସବୁ ମୁଣ୍ଡରେ ପଡ଼ି ପାଡ଼ିକି ରଖିଛ, ସେଟା ନୁହେଁ, ଭଲ ହେଲା, ତୁମ ମୁଣ୍ଡରେ ଅଲଗା କିଛି ଜିନିଷ ପଶିବନି, ତୁମେ ଶାସ୍ତ୍ର ସ୍ୱାଧ୍ୟାୟ ଏଗୁଡ଼ା କରିକି ରଖିଛ, ଅଲଗା ଜିନିଷ କିଛି ପଶିବନି, ସବୁ କାଳକ୍ଷେପଣ କରୁଛ, କିନ୍ତୁ ମନେ ରଖ ଯେପର୍ଯ୍ୟନ୍ତ ତୁମର ଅନ୍ତର ଶୁଦ୍ଧ ହେଇନି ଆଉ ଭଗବାନଙ୍କର ଅପ୍ରାକୃତ କୃପା ପ୍ରଭୁଙ୍କର କୃପାଟା ଆସିନି, ତୁମର ରିଏଲାଇଜେସନ୍ ବଢି ବଢିକା ଯିବନି, ଆଉ କିଛି ମ୍ୟାନିଫେଷ୍ଟ ହବନି, ସଞ୍ଚାରିତ କିଛି ହବନି, କିଛି ପ୍ରକଟ କିଛି ହବନି ତୁମ ଅନ୍ତରରେ, ଅପ୍ରାକୃତ ଏଠି କହୁଛି ନୈସର୍ଗିକ ରୀତି। ଅନ୍ୟ ପୁରୁଷ ଗୁଣେ ଉତ୍କର୍ଷ ତୁ ନାମ ନ ତୁ ପ୍ରହ୍ଲାଦ ପ୍ରହ୍ଲାଦସ୍ୟ ତୁ ଉତ୍କର୍ଷ ହେତୁ ଅନ୍ୟସ୍ତୁ ତତ୍ ଅନ୍ତରମ ବର୍ତ୍ତତେ ଇତି ଭାବ। ଆଚ୍ଛା କ'ଣ କହିଲେ, ଅନ୍ୟମାନଙ୍କର ଅନ୍ୟ ଜନମାନଙ୍କର ଗୁଣର ଉତ୍କର୍ଷ ଲାଭ କରି କରେ କରୁ, ଆଚ୍ଛା ଅନ୍ୟ ଲୋକମାନେ ବହୁତ ଉତ୍କର୍ଷ ଲାଭ କରିଛନ୍ତି ସେ କରନ୍ତୁ, କିନ୍ତୁ ପ୍ରହ୍ଲାଦ ଯେଉଁ ନାମ ରହିଛି ସେଥିରୁ ଜଣାପଡ଼ୁଛି ପ୍ରହ୍ଲାଦଙ୍କୁ ଏ ସଂସାରରେ କେହି ନାହାନ୍ତି ତାଙ୍କର ଗୁଣରେ, ଏଠା କ'ଣ କାହିଁକି କାହିଁକି ନାହାନ୍ତି ତଦେବ କିଂ ତତ୍ର ମହାତ୍ମ ସୂଚ୍ଛେଦ, କାହିଁକି ଆପଣ ପ୍ରହ୍ଲାଦଙ୍କୁ ଏତେ ବଡ଼ ବୋଲି କହୁଛନ୍ତି, ସେଠି କହୁଛନ୍ତି କିଂ ତତ ବାସୁଦେବ ଇତ୍ୟାଦି ଯଦ୍ବା ତସ୍ୟ ମହାତ୍ମ୍ୟମ ସୂଚ୍ଛେତେ ତଦ ଅବିଧାତ୍ମ ଅଶକ୍ୟତ୍ୱାତ୍ ବ୍ୟଜେତେ ମାତ୍ର କୃଷ୍ଣ ଗ୍ରହ ଗ୍ରହିତାତ୍ମା ଇତ୍ୟାଦି ଗ୍ରହଗସ୍ତ ଗ୍ରହାଦି ଶବ୍ଦ ନେଇତି ଭାବ। ସେ କହୁଛନ୍ତି ଦେଖ ବାସୁଦେବ ଭଗବତୀ ତତ୍ ନୈସର୍ଗିକ ରତି, ତାଙ୍କର ବାସୁଦେବଙ୍କ ପାଖରେ କ'ଣ ଥିଲା, ନୈସର୍ଗିକ ରତି ଥିଲା, ସେଟା କ'ଣ ଏ ତା ପରବର୍ତ୍ତୀ ଶ୍ଳୋକକୁ ସବୁ ଲିଙ୍କ କରୁଛନ୍ତି କିଏ ଚକ୍ରପତି, ସେ ଭାରି ପ୍ରମାଣ ଭକ୍ତିର ପ୍ରମାଣ ଭକ୍ତିଟାକୁ ଉଜ୍ଜୀବିତ କରି ବଞ୍ଚିକି ରଖିବେ ନା ଭକ୍ତିର, ତୁମେ ଯଦି ଆଚାର୍ଯ୍ୟମାନେ ସିଦ୍ଧାନ୍ତଟା ସ୍ଥାପନ ନ କରି ତୁମକୁ କ'ଣ ଲାଗିବ, ଏଇଟା ସେଣ୍ଟିମେଣ୍ଟ କେତେବେଳେ ଶୁଣିଲେ ସେଣ୍ଟିମେଣ୍ଟ ଭାବପ୍ରବଣତା ଲାଗିବ, କେତେବେଳେ ସନ୍ଦେହ ଲାଗିବ, ଦୁଇଟା ଗୋଟେ ତୁମକୁ କ'ଣ ଦୁଇଟା ଜିନିଷ ତୁମକୁ ଖାଇଦେବ ଭକ୍ତିରେ, ତତ୍ତ୍ୱରେ ତୁମେ ସିଦ୍ଧାନ୍ତ ସ୍ଥିର ନହେଲ କେତେବେଳେ ଭାବପ୍ରବଣତା ଚାଲି ଆସିବ, ଭାବପ୍ରବଣତାଟା କ'ଣ, ହା ମୁଁ ମୋ ବୃନ୍ଦାବନ ପଳେଇ ମୋର ବସି ଭଜନ କରିବି ଠାକୁର, ଭଜନଟା ଏମିତି ଜିନିଷ ନୁହେଁ, ତୁ ତତ୍ତ୍ୱରେ ତୁମେ ଯୁଆଡ଼େ ଗଲେ ବି ତୁମର କ'ଣ, ତୁମର ଅନର୍ଥଟା ସେଇଠି ଯାଇ ସେଇଟା ପ୍ରକାଶ ପାଇବ, ତୁମର ମନର ଆକ୍ଟିଭିଟିଟା ସେଇଠି ପ୍ରକାଶ ପାଇବ, ହେଲେ ଯିବ କେତେବେଳେ ଏକାନ୍ତ ନୁହେଁ ଚାକିରି ଚାକିରି ଏଇ କହିଦେଲେ ଭକ୍ତିନା ଠାକୁର, ତାର ଯେଉଁ ସ୍ୱଭାବ ରହିଛି ଯେଉଁ ଏକାନ୍ତ ସ୍ଥାନ ଗଲୁ ସେ ସ୍ୱଭାବ ବାହାରିବ, ସେଣ୍ଟିମେଣ୍ଟ ଭାରି ଅଡ଼ୁଆ, ଭାବପ୍ରବଣତାଟା ଅଡ଼ୁଆ, ଆଉ ଗୋଟେ କ'ଣ ଅଡ଼ୁଆ, ସନ୍ଦେହଟା ବି ଅଡ଼ୁଆ, ଦୁଇଟା ତ ଖାଇଦେବ, ତାକୁ ସ୍ଥିର ହେବାକୁ ପଡ଼ିବ ସିଦ୍ଧାନ୍ତରେ, ସିଦ୍ଧାନ୍ତରେ ସ୍ଥିର ହେଲେ ସେ ପ୍ରାର୍ଥନା ମୁଡ଼ଟା ତାର ବଢ଼ିବ, ଜାଣିଦେବେ ସେଇଟା ସିଦ୍ଧାନ୍ତ ଆଉ ରାସ୍ତାଟା କୁଆଡ଼େ ନାହିଁ, ମୋତେ ଡାକିବାକୁ ପଡ଼ିବ ଭଗବାନଙ୍କୁ, ଆଉ ଗୁରୁଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ଭଗବାନଙ୍କୁ ପ୍ରାର୍ଥନା ମହାପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, କାରଣ ମୁଁ ପ୍ରଭୁଙ୍କୁ ପାଇବି ନା, ଆଉ ଏଇଟା କେବେ କୃପା ମିଳିବ, ଯେବେ ମିଳିବ, ଏଇଟା ଟଙ୍କା ପାଇବାର ଅଛି କି, କୋଟି ଟଙ୍କାଟା ତୁମକୁ କେବେ ମିଳିବ, ଦାମୋଦର ମୁଁ କହିବି ତୁ କୋଟି ଟଙ୍କା ମୋତେ ଦେ, କେବେ ମିଳିବ କହିପାରିବୁ, କହିପାରିବୁ କୋଟି ଟଙ୍କାଟା ମିଳିପାରେ, ଆମେ ଯାଇକି ଦର କରୁଛୁ ଚିହ୍ନା ପଡ଼ୁଛ ଧରିକି ଆସିକି 10 ବର୍ଷ ପରେ ଧରିକି ମୁଁ ଦେଇପାରିବି କୋଟି ଟଙ୍କା, ଭଗବାନ କିଏ ଦେଇପାରିବ, କ'ଣ କଲେ ଆମେ ଭଗବାନ ପାଇପାରିବା, ସେ ତାଙ୍କ କଥା, ଆମେ ସେଇଭଳି ଆମେ ଡାକିବା, ଆମେ ଡାକି ଡାକି ଚାଲିବା, ସେଥିରେ ଆନନ୍ଦ ଅଛି, ପାଇବାର ଇଚ୍ଛା ପ୍ରଭୁଙ୍କୁ ହେଇଗଲେ କୃପା ପାଇବାର ଇଚ୍ଛାଟା ଅନ୍ତର ବ୍ୟାକୁଳ, ଯେତେ ସାଧନ ଶୁଦ୍ଧ ହବ ତୁମ ଅନ୍ତର ବ୍ୟାକୁଳତା ବଢିବ କୃପା ପାଇଁ, ଆଉ ସେତିକି ତୁମ ଉପରେ ଦୃଷ୍ଟି କରିବି, ଏ ଜୀବଟା ସେତିକି ବ୍ୟାକୁଳ ହେଉଛି, ବ୍ୟାକୁଳ ନହେଲେ କେମିତି ମିଳିବ, ଏଠି ସେ କଥା କହୁଛନ୍ତି କୃଷ୍ଣ ଗ୍ରହ ଗ୍ରହିତାତ୍ମା, ସିଦ୍ଧାନ୍ତକୁ ସବୁ ମିଳାଉଛନ୍ତି ନା, ସିଦ୍ଧାନ୍ତକୁ ନ ମିଳିଲେ ଲୋକମାନେ ଭାବିଦେବେ ଏଇଟା ଗୋଟେ ସେଣ୍ଟିମେଣ୍ଟ କଥା, ଗୁଡ଼ା କୁଆଡ଼ା ଖାଲି କ'ଣ ଚକ୍ର ଆଚାର୍ଯ୍ୟମାନେ ଟୀକା ଲେଖିଛନ୍ତି, ସେ ବିଷୟ ଆମର ସେ ଥିଲା ସେଭଳିଆ ସିନିୟର ସବୁବେଳେ କହିବେ କ'ଣ ଆଚାର୍ଯ୍ୟମାନେ ସବୁ କ'ଣ ଏଗୁଡ଼ା ଲେଖିଛନ୍ତି ସବୁ, ଆରେ କ'ଣ ତୁମେ କହୁଛ କୁଆଡ଼େ ହେଇ ଚାଲିଗଲା, ପତନ ହେଇଯିବ ତୁମର ଆଚାର୍ଯ୍ୟମାନଙ୍କୁ, ଯଦି ତୁମେ ଟିକିଏ ଆଙ୍ଗୁଠି ଦେଖେଇଦେଲ ପତନ ହେଇଯିବ, ଭଗବାନଙ୍କୁ ତୁମେ ଗାଳି ଗୋଲଜ କରିଦିଅ, ଭଗବାନ ଉପରେ ବିଶ୍ୱାସ ଆସୁନି କିଛି କ୍ଷତି ନାହିଁ ତୁମର, ଭଗବାନଙ୍କୁ ଦେଖିନ ଆଉ କ'ଣ ବିଶ୍ୱାସ ଆସିବ, ଭଗବାନ ଯେଉଁ କଥା କହୁଛନ୍ତି ତୁମେ ବୁଝିପାରିବନି, ସେଥିରେ ତୁମେ ବିଶ୍ୱାସ ଆସିବନି, ଗୀତାଟା ଆମେ ଯେଉଁ ଶୁଣୁଛେ ତାକୁ କିଛି ଗୋଟେ ହୃଦୟ ଭିତରେ କିଛି ଖାଲି ବୁଝି ପକାଉଛୁ ନା, ଭିତରେ କିଛି ପଶିପାରୁଛୁ, କିନ୍ତୁ ଭଗବାନ ଦେଖିଛି କି ଆମେ ଆଚାର୍ଯ୍ୟ ନିଜେ ଆଖି ଆଗରେ ଦେଖୁଛ, ତାଙ୍କ ଉପରେ ବିଶ୍ୱାସ କରୁନୁ, ମୁଁ ତାଙ୍କ ଉପରେ ସନ୍ଦେହ ଆଣୁଛ, ମରିଯିବ ତୁମେ, ମରିଯିବ ପୁରା ସଫା ହେଇଯିବ ତୁମ ଜୀବନ, ଭଗବାନ ଶୋଇପାରିବେନି, ପ୍ରଭୁପାଦ ଗୋଟେ ଉଦାହରଣ ଦେଉଛନ୍ତି, ସେଦିନ ଇଂଲିଶ ପଢ଼ୁଥିଲି ତାଙ୍କୁ ବୁଝୁଥିଲି, କେତେ ସୁନ୍ଦର ପ୍ରଭୁପାଦ ଭଗବାନଙ୍କର ନିଜ ଲୋକ ଆଗରୁ ସବୁ ଏତେ କେତେ କଥା, ସେ ଗୋଟେ ବେଦର ଭଳିଆ ବେଦ ତ ଆଉ ବେଦରେ ଯେମିତି ସବୁ ଜିନିଷ ସେ ଗୋଟେ ବେଦ ଭଳିଆ କରିଦେଇ ଚାଲିବା, ତାଙ୍କ ଟିଚିଂସ ଗୁଡ଼ା ପୁରା ବେଦର ସାର ଗୁଡ଼ା ଦେଇ ଦେଇ ଚାଲିବା, ସେ କହୁଛନ୍ତି ଭଗବାନ ଶହେ କରିନେବେ, ଏଇ ଯେଉଁ ସତୀ କଥାରେ କହୁଛନ୍ତି ତତ ବାଦ ପାଂସମ ଭଗବାନ ଶହେ କରିନେବେ, କିନ୍ତୁ ତାଙ୍କର ଚରଣ କମଳରେ ଆଶ୍ରୟ କରିଥିବା ଭକ୍ତ ଶହେ ପ୍ରଭୁ, ସେ ଗୋଟେ ଉଦାହରଣ ପଟକିନ ଗୋଟେ ଆନାଲୋଜି ଦେଇଦେଉଛନ୍ତି, ଦେଖ ମୁଣ୍ଡ ଶହେ କରିନେବ ଗୋଡ଼ ଶହେ କରିପାରିବେନି, ହିଟ୍ଟାକୁ ଦେଖିଲେ ଏଇଟା କେଉଁଠି ଲେଖା ଅଛି ବାହାର କଲ, ବେଦର ସିଦ୍ଧାନ୍ତ ସେ ଦେଇ ଚାଲିଗଲେ, ଏଇ ଗରମ ହେଉଛି କ'ଣ ମୁଣ୍ଡଟା ଶୋଇଛୁ ନା ନାହିଁ, ବାଲିରେ ତୁମେ ଯାଉଛ ମୁଣ୍ଡଟା ଶୋଇ ଦେଉଛି ନା ନାହିଁ, ଗୋଡ଼ ଶୋଇପାରୁନି, ପ୍ରଭୁ ସେଠି ଲେଖିଛନ୍ତି କ'ଣ ଭଗବାନ କି କଥା ସେ ସବୁ ଲେଖୁଛନ୍ତି, ଭଗବାନଙ୍କର କଥା ସବୁ ପୁରା ଭଗବାନ ଅନ୍ତର ଖୋଲିକି ଲେଖିଦେଇଛି, ମୁଣ୍ଡ ଶୋଇ ଦେବ ଗୋଡ଼ ଶୋଇ ସତ ନା ନାହିଁ, ବାଲିରେ ତୁମେ ଚାଲିବ ମୁଣ୍ଡ ଶୋଇ ଦେଉଛି ଗୋଡ଼ ଶୋଇପାରିବେନି, ସେଭଳିଆ ଭଗବାନ ଶୋଇନେବେ ଭକ୍ତ ଶୋଇପାରିବେନି, ଆଚାର୍ଯ୍ୟଙ୍କୁ ଯେତେବେଳେ ତୁମେ ଅବମାନନା କଲ ଭକ୍ତ ଆଉ ପୁରା ଭଗବାନଙ୍କୁ ଅବମାନନା କଲେ ଭକ୍ତ ଶୋଇବେନି, ତାଙ୍କ ପରସ୍ପର କନେକ୍ସନ୍ ହେଇକି ରହିଛି। ଭଗବାନ ଶୋଇନେବ କିନ୍ତୁ ଭକ୍ତ ଶୋଇବେନି, ଭକ୍ତ ଅପରାଧ ଟାକୁ ଭଗବାନ ଶୋଇବେନି, କେବେ ଶୋଇବେନି। ଆଉ ଭଗବାନ ଅପରାଧ କଲେ ଭକ୍ତ କେବେ ଶୋଇବେନି, ମୁଣ୍ଡ ଶୋଇନବ, ପାଦ ଶୋଇବେନି। ସେ କହୁଛନ୍ତି କଥା ସିଦ୍ଧାନ୍ତ ତୁମେ ନ ଜାଣିଲେ, ଆଚାର୍ଯ୍ୟଙ୍କ ସିଦ୍ଧାନ୍ତ ନ ଜାଣିଲେ, ଆଚାର୍ଯ୍ୟଙ୍କ ଉପରେ ଆଙ୍ଗୁଠି ଉଠଉଛ ମାନେ ତୁମେ ମରିଯିବ, ଆଉ ତୁମ ଭକ୍ତି ବି କେବେ ହେଇପାରିବନି। ଯାହାର ଯେତିକି ଆଚାର୍ଯ୍ୟ ନିଷ୍ଠତା ତାର ସେତିକି ଭକ୍ତିରେ ସେ ଦୃଢ଼। ଆମେ ତୁମେ ଆଚାର୍ଯ୍ୟ ନିଷ୍ଠ ନା ମାନେ କୃପାଟା ସେ ରାସ୍ତାରେ ଆସିବ ନା ଆଉ କୁଆଡ଼େ ଚାଲି ଆସିବ? କୃଷ୍ଣଙ୍କ ବାଟ ଆସିବ ନି, କୃଷ୍ଣ ଦେବେନି କାହାକୁ, ସିଧା ସାଙ୍ଗେ ସାଙ୍ଗେ ଲିଙ୍କ କରୁଛନ୍ତି। ଆଚ୍ଛା କ'ଣ କ'ଣ ଏମିତି ଥିଲେ କୃଷ୍ଣଙ୍କର, କ'ଣ ନୈସର୍ଗିକ ରଥ ତାଙ୍କର କୃଷ୍ଣ ପାଖରେ କେମିତି ଥିଲା, ଏଠି ଉଦାହରଣ ଦେଉଛନ୍ତି। କୃଷ୍ଣ ଗ୍ରହ ଆସିବ, କୃଷ୍ଣ ରୂପକ ଗ୍ରହ ତାଙ୍କ ହୃଦୟ ଭିତରେ ପ୍ରବେଶ କରିଯାଇଥିଲା, ଏଥିରୁ ଜଣାପଡ଼ୁଛି। ଗ୍ରହ ମାନେ କ'ଣ ଭୂତ? ଭୂତ ଯଦି ବସିଗଲେ ସେ ଲୋକଟା କ'ଣ କରେ? ଭୂତଟା କ୍ରିୟା କରେ ନା, ସେ ଲୋକ କିଛି କରି କିଛି ନା, ତାକୁ ହସେଇବ, ତାକୁ କନ୍ଦେଇବ, ତାକୁ ତା ନା ଆଡ୍ରେସ୍, ପୁରୁଣା ଆଡ୍ରେସ୍ ଦେବ। ସେଟା କୃଷ୍ଣ ତା ଭିତରେ ପ୍ରବେଶ କରିଯାଇଥିଲେ ପ୍ରହ୍ଲାଦଙ୍କ ହୃଦୟ ଭିତରେ। ସେ କଥା କହୁଛି କିଦୃଶ ଇତି ଅପେକ୍ଷା ମା ବାସୁଦେବ, ଏଠି ବାସୁଦେବ ଭଗବତୀ ସେ ଅର୍ଥକୁ ଧରୁଛନ୍ତି। ଚକ୍ରବର୍ତ୍ତୀ ବାହାରି ସିଦ୍ଧାନ୍ତ, ନୃସିଂହ କାହିଁକି ନ କହି ପ୍ରହ୍ଲାଦଙ୍କ ଇଷ୍ଟ କିଏ? ନୃସିଂହ ବାସୁଦେବ ଭଗବତୀ କାହିଁ କହିଲେ? ସେ ଧରିଲେ। ଆଉ ପରବର୍ତ୍ତୀ ଶ୍ଳୋକରେ ଆସିବ କୃଷ୍ଣ ଗ୍ରହ ଗ୍ରହିତ ଆତ୍ମା, କୃଷ୍ଣ ରୂପକ ଗ୍ରହ। ଏଇଟା ମତେ ଚକ୍ରବର୍ତ୍ତୀ ସେଠି ଲେଖିଲେ, ତାଙ୍କୁ ତାଙ୍କର ତ ଇଏ କହିଲେ ବାସୁଦେବ ଇତି ନୃସିଂହାକାର ଇତି କେଚିତ୍, ବାସୁଦେବ ଏଠି ନୃସିଂହ ଆକାର ହେଇଥିଲେ, କୃଷ୍ଣ ନୃସିଂହ ଆକାର ହେଇଥିଲେ କେହି କେହି କୁହନ୍ତି, କେଚିତ୍ କେହି କେହି କୁହନ୍ତି। କେମିତି କ'ଣ କହୁଛନ୍ତି? ପ୍ରହ୍ଲାଦସ୍ତୁ ତାନ୍ ଅନ୍ତରମ ଆବିର୍ଭୂତ ଏବଂ ଭଗବାନ ପୀତାମ୍ବରଧର ହରି ଇତି ବୈଷ୍ଣବକ୍ତେ। ପୁରାଣରେ ଅଛି, ବିଷ୍ଣୁ ପୁରାଣରେ ପ୍ରହ୍ଲାଦ ଭଗବାନଙ୍କୁ ସ୍ତୁତି କରିସାରିଲା ପରେ କାହାକୁ? ନୃସିଂହଦେବକୁ ଭଗବାନ ପୀତାମ୍ବର ଧରିଥିଲେ, ସାଙ୍ଗେ ସାଙ୍ଗେ ଲିଙ୍କ କରୁଛନ୍ତି। ଆମେ ସେଥିପାଇଁ ପ୍ରହ୍ଲାଦ ଆମ ପଦ୍ଧତିରେ ଯେଉଁ ନୃସିଂହଦେବଙ୍କର ପୂଜା ସବୁ ଆମେ କରୁଛେ, ନୃସିଂହଦେବଙ୍କୁ ପ୍ରାର୍ଥନା କରୁଛେ, କୌଣସି ଭୁଲ ନାହିଁ। ମହାପୁରୁ ସେଥିପାଇଁ ନମସ୍ତେ ନରସିଂହ ମହାପୁରୁ ଜଗନ୍ନାଥ ଦର୍ଶନ କରିବା, ନରସିଂହ ଦର୍ଶନ କରି ଯାଉଥିଲେ। ତେଣୁ ବିଷ୍ଣୁ ପୁରାଣ ହିସାବରେ ତାଙ୍କୁ ଲିଙ୍କ କରିଲେ ସାଙ୍ଗେ ସାଙ୍ଗେ ଚକ୍ରପାତ। କ'ଣ କହିଲେ? ପ୍ରହ୍ଲାଦଙ୍କୁ ଯେତେବେଳେ ପ୍ରସନ୍ନ ହେଇଗଲା ସ୍ତୁତି ପ୍ରାର୍ଥନାରେ, ପ୍ରହ୍ଲାଦଙ୍କୁ ଦେଖେଇଲେ କ'ଣ ଥିଲେ? ନୃସିଂହ ପୀତାମ୍ବର, କୃଷ୍ଣ ବାସୁଦେବ ରୂପ ଦେଖେଇଲେ। ଆଚ୍ଛା, କୃଷ୍ଣ ଗ୍ରହ ଗୃହିତ ଆତ୍ମା ଇତି ଗୋବିନ୍ଦ ପରିରମ୍ଭିତମ ଆଗରେ ଆସିବ, କାଲିଠୁ ପଡ଼ିବ ସେ ଶ୍ଳୋକ। ଗୋବିନ୍ଦ ତାଙ୍କୁ ଆଲିଙ୍ଗନ ରଖୁଥିଲେ, ଏ ଶବ୍ଦ କାହିଁ ବାରମ୍ବାର ସୁଖଦେବ ଲଗଉଛନ୍ତି, ନାରଦ ଲଗଉଛନ୍ତି? ନାରଦ ଜାଣିନାହାନ୍ତି ତାଙ୍କ ଇଷ୍ଟ ହେଉଛନ୍ତି ନୃସିଂହ ବୋଲି? ପ୍ରହ୍ଲାଦକୁ ମନ୍ତ୍ର ଦେଇଥିବେ କି ନାହିଁ? ନାରଦ ପ୍ରହ୍ଲାଦ ତ ମନ୍ତ୍ର ଦେଇଥିବେ, ଯେ ଧ୍ରୁବକୁ ଦେଇଥିଲେ ଜାଣିଛନ୍ତି। ସେ କେମିତି ଶବ୍ଦ ଲଗଉଛନ୍ତି କୃଷ୍ଣ ଗ୍ରହ ଗ୍ରହିତ ଆତ୍ମା ବାସୁଦେବ ଭଗବତୀ ଲିଙ୍କ କରୁଛନ୍ତି? ଗୋବିନ୍ଦ ପରିରମ୍ଭିତମ କାହିଁ ବାରମ୍ବାର ଏ ଶବ୍ଦ ଲାଗୁଛି, ନୃସିଂହ କାହିଁକି ଲାଗୁନି? ସେ କହୁଛନ୍ତି ନା ପୁରାଣରେ ଅଛି, ବିଷ୍ଣୁ ପୁରାଣରେ ପୀତାମ୍ବର ରୂପ ଦେଖାଇଥିଲେ। ଆଚ୍ଛା, ଆଉ ଗୋଟେ କ'ଣ କହୁଛନ୍ତି? ବାସୁଦେବ ଇତି ବସୁଦେବାନନ୍ଦନ ଆକାର ହୁଏ ବୋଇତି ଅନ୍ୟ, ଆଉ କେହି କହୁଛନ୍ତି ନା ବାସୁଦେବ, ବସୁଦେବ ବସୁଦେବଙ୍କର ପୁତ୍ର ଆକାର, ଏଠି ବାସୁଦେବ ଶବ୍ଦ ଲାଗୁଛି, କୃଷ୍ଣ ହିଁ। ପ୍ରହ୍ଲାଦସ୍ୟ ପୂର୍ବୋତ୍ତର ଦଶାୟାମ କ୍ରମେଣ ବାସୁଦେବ ନୃସିଂହତ୍ଵ ନିଷ୍ଠମ ପୂର୍ବ ଅପର ଉତ୍ତର ଦଶାୟାମ। ଆଚ୍ଛା, ଦୁଇଟା ବୁଝିବାକୁ ପଡ଼ିବ, ଯେହେତୁ ହିରଣ୍ୟକଶିପୁ ଗୋଟେ ଏମିତି ବର ମାଗିଦେଲେ, ଯେଉଁ ବରରେ ଭଗବାନଙ୍କୁ ନୃସିଂହ କୃଷ୍ଣଙ୍କୁ କ'ଣ କରିବାକୁ ପଡ଼ିବ? ନୃସିଂହ ହବାକୁ ହିଁ ପଡ଼ିବ। ସେ ଏମିତି ଗୋଟେ ବର ମାଗିଦେଲା କିଏ? ହିରଣ୍ୟକଶିପୁ ବ୍ରହ୍ମା ବି ଦେଇଦେଲେ ବୈଷ୍ଣବ ହିସାବରେ। ପୂର୍ବ ଆଉ ଉତ୍ତର ଦଶାରେ ପୂର୍ବରୁ ପ୍ରହ୍ଲାଦ କ'ଣ ଥିଲେ, କାହା ଭକ୍ତ ଥିଲେ, ତାଙ୍କ ଇଷ୍ଟ କିଏ ଥିଲେ? କୃଷ୍ଣ ବାସୁଦେବ। ଉତ୍ତର ଦଶାରେ ନୃସିଂହ ନୈସର୍ଗିକ ନ ତୁ ଅନ୍ୱେଷାମ ଇବ ପୂର୍ବ ଜନ୍ମ କୃତମ ସାଧନେ ସିଦ୍ଧ ଇତିହାର୍ଥ, ସିଧା କାଟିଦେଲେ ଚକ୍ରପାତ କହିଲା ପୂର୍ବ ଜନ୍ମର ସାଧନରେ ସିଦ୍ଧି କରିକି ତାଙ୍କର ମତି ଏଇଟା ନୈସର୍ଗିକ କେମିତି ଥିଲା କହିଲେ? ନ ତୁ ଅନ୍ୱେଷାମ ଏବ ଅନ୍ୟମାନଙ୍କ ଭଳି ପୂର୍ବ ଜନ୍ମ କୃତେ ସାଧନୀ ପୂର୍ବ ଜନ୍ମରେ କରିଥିବା ସାଧନର ସିଦ୍ଧି ଇତିହାର୍ଥ ନାହିଁ, ନିତ୍ୟ କାହିଁ ପ୍ରହ୍ଲାଦ ନିତ୍ୟ ନା, ଭଗବାନଙ୍କର ନିତ୍ୟ ଭକ୍ତ, ନିତ୍ୟ କୃପ ପାଇଛନ୍ତି, ଏ ସାଧନ ସିଦ୍ଧର କଥା ନୁହେଁ, ନିତ୍ୟ ସିଦ୍ଧ। ତେଣୁ ଏଇଭଳି ଭାବରେ ପୁଣି ଏତିକି କହିକି ସନ୍ତୋଷ, ନୈସର୍ଗିକ ରତି କହିଲେ ବାସୁଦେବ ଭଗବତୀ ଯେତେ ନୈସର୍ଗିକ ରତି, ପୁଣି ପ୍ରହ୍ଲାଦ କାଲିଠୁ ଆରମ୍ଭ କରିବେ ଅଦ୍ଭୁତ ଗୁଣ ସବୁ କହିବେ। ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତଙ୍କୁ ଜୟ, ଶ୍ରୀ ନୃସିଂହଦେବ ପ୍ରହ୍ଲାଦ ମହାରାଜ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌତମ ଆନନ୍ଦ।